नमो भगवते वासुदेवाय। श्रीमद् भगवद गीता द्वितीय अध्याय सांख्य जुगर आम मैंने श्रवण करते कि भगवान श्रीकृष्ण अर्जुन को शोकर निवारण करने स्वधर्म प्रतिष्ठित हाँपाई आत्मधर्म प्रतिष्ठित हाँपाई तीनोटि दिगर अर्जुन को बुझाऊ 28 श्लोक पखापाखि जहाँ 28 श्लोकर सारांश को गोटे श्लोक कौन कौनसी दृष्टि तुम्हें दुख करवा आवश्यक ना सर्वदृष्टि भी दुख करवा आवश्यक ना कहीं सर्व विनाशील आज हो पारे 100 वर्ष पर विनाश हम कौन सी बुद्धिमान व्यक्ति एक विनाशील वस्तु चिंता करवा उचित नुह जो मैंने ज्ञानी लोग संसार गोटे स्वप्न भाई प्रत्यमान हुए जो मान ज्ञान ना से संसार सब जिन बास्तव बोली दर्शन करते सब जिन बास्तव बोली लगे गोटे क्षण गोटे ईसब विनाश हो जा यार परिणाम ही विनाश अंतिम महाप्रलय हम सब विनाश आ विशेषकर जो शरीर बा जीवन टाकू आम ओडिया लोक मैंने सब कहते जो आजिकल तो सब गाँ गली ना कि आजिकल सेमती ना आगुरी जो सब वर्षा हुए जोर वर्षा हे सब पा फुटका हुए बड़ बड़ एड फुटका सब पड़े पा पड़ला मैंने पानी जल पर जलटा पड़े से फुटका हाँ स्थल भाग हाँ से सुंदर लगे देखा आजिकल तो ये सब ना सर बजार कौन एगढ़ देख सब गाँ गुड़ा सब फुटकाट भासी भासी जा मिले जा जल जीवन टा सी बजा मृत्युटा निश्चित हम अवस्वाभाविक अपरिहार्यार्थे न सोचित मारसी कि मृत्यु पूर्वर कर्मफल जो आम भोगुचे और मृत्यु पूर्व एक नूतन कर्म या पड़ो जो कर्म आमको बंधन में पकेबन से भक्ति ये मानव शरीर भगवान ये स्वधर्म को अर्जुन को वर्णाश्रम हिसाब से स्वधर्म को जो करने भगवान कहते तार तात्पर्य यहाँ मानव शरीर में आमको ये शरीर त्याग करने पूर्व सत्कर्म पर प्रतिष्ठित हो रहा पड़ो भगवत भजन पर प्रतिष्ठित रहा पड़ो ना पुणे आ गए शरीर भजनटा कौन करना पूर्वर कर्मफल कंट्राक्ट कर पूर्वर कर्मफल प्रतिहत कर भजन जदि जन ये पूर्णता प्राप्त हो गला प्रेम पाईगला शुद्ध भक्ति पाईगला तार शरीर बंधन मुक्त होगा जदि नई पारा जिते दिन भजन कर भगवान पर जन्म कर्मफल गति में न जाकि तार पूर्वर भक्ति उन्मुखी स्वीकृति हिसाब से संग देवे पर जन्म देवे स्वभाव भी तार आसो सी आगे बढ़ो तेना कौन दृष्टि भक्ति लस ना तेना अर्जुन को तीनो दृष्टि भगवान 28 श्लोक सारांश कहते गत काल श्रवण करते देहि नित्य अवदेहम देहि देहि नित्य अवदेहम देहे सर्वस्व भारत तस्मात् सर्वाणी भूतानी न तुम सुचित मारसी सर्वाणी भूतानी न तुम सुचित मारसी कौन जीव पर चिंता करने आवश्यक ना कर्तव्य अर्थ नुहे अत्याशक्ति जो स्त्री अच्छी पुत्र अच्छी कन्या अच्छी आम कर्तव्य भी करुचे तार अर्थ नहीं गोटे आसक्ति बढ़ेगा तार अर्थ हूँ आमर एटा कर्तव्य कर्तव्यटा को निष्काम भाव में करार अच्छे जी जिते कर्मटा को निष्काम भाव में कल तार चित्त शुद्धि हम ना चित्त शुद्धि हो पार भक्ति तुम यदि सकाम भाव में भी कल तुम चित्त शुद्धि हो पारे तुम आ ज्ञानाधिकार स्तर को जापर कहीं तुम कर्माधिकारी कर्म करम फल प्रति आसक्ति रोचे ये गोटे बड़ प्रोब्लेम भक्त भक्त जो कहो मोर भक्ति होनी अरे भक्ति क्या छोट जिनस गोटे प्रिंसिपल तुम डायभर्ट कर दौ मैंने सहला गोटे मेसीन तरह के नट्स लगी गोटे नट्स ढिला से मेसीन आवाज आस प्रफुल्ल काम कर पार भक्ति गोटे सिस्टम भगवान अंतरंगा शक्ति भितर आम प्रवेश करा ना गोटे गोटे बलय को काटिक आउ गोटे बलय भितर पशा अतः कौन मन इच्छा करदे आम कौन प्रकार कामना रही है भक्ति करके आम कर्म करुचे कि कर्म प्रति भगवान कर्म करुचे भक्ति कौन प्रभु कर्म कर आज मुझे पढ़ू पूर्व सन्यासी एत सुंदर कथ कौन सब ସନ୍ୟାସ ମାନେଟା କ'ଣ? କେବଳ ସନ୍ୟାସୀ ମାନେ ନୁହେଁ ଯେ ମୁଁ ଘରେ ଛାଡ଼ିଦେବି, ମୋର ଆରାମସେ ରହିବି, ମୁଁ ଭଜନ କରିବି, ପ୍ରବୋଧ ମାନେ ସେଇଟା ସନ୍ୟାସ ନୁହେଁ। ସେ ବୁଝୁଛନ୍ତି କେତେ ସୁନ୍ଦର ଭାବରେ, ଏତେ ସୁନ୍ଦର ତାଙ୍କର କନ୍ଭରସେସନ, ରୁମ୍ କନ୍ଭରସେସନ ସେ କହୁଛନ୍ତି କର୍ମଟା। ଭଗବାନ ଗୀତା, ଏଇ ଗୀତାର ଯେଉଁ ଶ୍ଳୋକ ଅଛନ୍ତି ନା, ଅନାଶ୍ରିତମ କର୍ମମ ଫଲମ କାର୍ଯ୍ୟମ କର୍ମ କରୁତି ଯ। ବର୍ଣ୍ଣାଶ୍ରମ ହିସାବରେ ସନ୍ନ୍ୟାସୀ ଅଛନ୍ତି, କିନ୍ତୁ ଅନାଶ୍ରିତ ଭାବରେ ଯିଏ କର୍ମ କଲା ସେ ସନ୍ନ୍ୟାସ ସ୍ଥିତିକି ପଳାଇଗଲା, ଆସକ୍ତି ହବନି କର୍ମଟା। ଏଇ ଭକ୍ତିଟା ଯେତେବେଳେ ଆମେ ଭଗବାନଙ୍କୁ ଯେଉଁ ଭକ୍ତି କରୁଛେ ସେବାଟା ଏଥିପାଇଁ କରାଯାଉଛି, ସେବାଟା ଯଦି ସକାମ ଭାବନା ରହିଲା, ଲାଭ ପୂଜା ପ୍ରତିଷ୍ଠା କିଛି ପ୍ରାପ୍ତିର ଆଶା ରହିଲା, ସେଥିରେ ବି ଚିତ୍ତ ଶୁଦ୍ଧି ହବନି। ସେଥିରେ ବହୁତ ଭକ୍ତମାନଙ୍କର ସନ୍ଦେହ ଆସିଛି, ଏତେ ଦିନ ସେବା କଲାଣି, ଏହା କଲାଣି, ତାର କଲାଣି, ତାର କିଛି ପରିବର୍ତ୍ତନ ହେଉନି, କେମିତି ପରିବର୍ତ୍ତନ ହେବ? ସେ ତ ଚାହୁଁନି, ଜଣେ ଚାହୁଁନି ନା ପରିବର୍ତ୍ତନ ହେବା ପାଇଁ, ଜଣେ ଚାହୁଁନି ନିଷ୍କାମ ହେବା ପାଇଁ। ନିଷ୍କାମ ନହେଲେ ତାର ଚିତ୍ତଶୁଦ୍ଧି ହେଇ ବି ପାରିବନି, ଚିତ୍ତଶୁଦ୍ଧି ନହେଲେ ସେ ଜ୍ଞାନାଧିକାର ସ୍ତରକୁ ଯାଇପାରିବନି, ସେ ଗୁରୁକୁ ବୁଝିପାରିବନି, ଦର୍ଶନକୁ ବୁଝିପାରିବନି, ଭାଗବତକୁ ବୁଝିପାରିବନି, ସେ ଯାହା ସବୁ ଜାଣିଛି ଥିରିଟିକା ଜ୍ଞାନାଧିକାର ଚିତ୍ତଶୁଦ୍ଧି ହେଇନି, ଚିତ୍ତ ଶୁଦ୍ଧି ହେଇନି, ତା ଅଧିକାରଟା ପରିବର୍ତ୍ତନ ହେଇନି, ଚିତ୍ତର ଶୁଦ୍ଧି ହେଇନି, ସେ ଯେଉଁ ଅଧିକାର ଅଛି ସେ ଅଧିକାର ଅଛି, କିନ୍ତୁ ସେ ଯାହା ଜାଣିଛି ସେ ଅଧିକାରର କଥା, ସେ ହାୟର ଟପିକ କହିଲେ ଏଇଟା ହବନି, ଚିତ୍ତ ଶୁଦ୍ଧି ନାହିଁ ବା, ସେ ଗୋଟେ ଏକ୍ସପ୍ଲୋଡିଂ ଯାହା କୁହନ୍ତି ଗୋଟେ ଠକିବା। ତୁମେ ତ ଚିତ୍ତ ଶୁଦ୍ଧିଟା ନାହିଁ, ଚିତ୍ତଟା ଶୁଦ୍ଧି ହେଇନି, ତୁମେ ବହୁତ ଜ୍ଞାନ କଥା କହୁଛ, କିନ୍ତୁ ତୁମ ଅଧିକାରଟା କେଉଁଠି ଅଛି? କର୍ମ ଅଧିକାର, ତୁମେ ଜ୍ଞାନାଧିକରୁ ଯାଇନ, ଏଇଟା କହିଲେ କ'ଣଟା? ଏଇଟା ଗୋଟେ ଚିଟି, ଗୋଟେ ଠକା। ଅଧିକାରଟା କେହି ବଡ଼ କଥା ଜାଣିଲେ, ସେ ପୂର୍ବରୁ ମୁଁ ସେ କଥା କହୁଥିଲି ନା, କେହି ଗୋଟେ ବଡ଼ କଥା କହିଦେଲେ ସେ ଅଧିକାର ଅଧିକାରୀ ପରିବର୍ତ୍ତନ ହେଇଗଲା, ଠିକ୍ ନୁହେଁ। ଏଇ କର୍ମ ଉପରେ ଡିପେଣ୍ଡ କରୁଛି, ସେ ନିଷ୍କାମ ଭାବରେ କର୍ମ କଲେ ତାର ଚିତ୍ତ ଶୁଦ୍ଧି ହବ। ସେ କେଉଁ ସ୍ତରକୁ ଯିବ? ଜ୍ଞାନାଧିକାର ସ୍ତର ଯିବ। ଜ୍ଞାନାଧିକାର ସ୍ତରରେ କ'ଣ କରାଯାଏ ନା, ଜ୍ଞାନାଧିକାର ତାର ତାକୁ ଜ୍ଞାନ ଆସିଲା, ସବୁ ଶାସ୍ତ୍ର ରହସ୍ୟ, ଗୁରୁବର୍ଗର ରହସ୍ୟ, ନାମର ରହସ୍ୟ ସବୁ ଆସିଲା ଜ୍ଞାନାଧିକାର ସ୍ତରକୁ। ସେ ଜ୍ଞାନାଧିକାର ସ୍ତରରେ ଜଣଙ୍କର ମହତ ଅପରାଧ ହବନି, ସେ ଅପରାଧ ପୂର୍ବରୁ ବଞ୍ଚିତ ହୋଇକି ରହିବ, ସେ କୌଣସି ଯାକୁଦି ଆଉ ଏଇ ଜ୍ଞାନାଧିକାର ସ୍ତରରୁ ପତନ ହେବାର ବହୁତ ଚାନ୍ସ। କାହିଁକି ଜ୍ଞାନାଧିକାର ସ୍ତରରେ କ'ଣ ହୁଏ? ନିଷ୍କାମତା, ଯେହେତୁ ହୃଦୟରେ ନିଷ୍କାମତା ଆସିଯାଇଛି, ବହୁତ ମାନ ସମ୍ମାନ ପ୍ରତିଷ୍ଠା, ସେ ବାଣୀର କିଛି ଶୁଦ୍ଧତା ଆସିଛି ନା, ତା ଲାଭ ପୂଜା ପ୍ରତିଷ୍ଠା ଧନ ସବୁ ଆସିକି ପହଞ୍ଚେ ତୁମ ପାଖରେ, ଆଉ ସେଇଟା ତୁମେ ଯଦି ଡାଇଜେଷ୍ଟ ନ କରିପାରିଲ, ହଜମ ନ କରିପାରିଲ, ଗଲା ପଡ଼ିଲ ଆଉ। ତେଣୁ ଜ୍ଞାନାଧିକାର ସ୍ତରରେ ଭଜନ କଲେ ଜଣେ ମହତର କୃପା ସେଇଠି ମିଳେ, ସେ ଜ୍ଞାନାଧିକାର ସ୍ତରରୁ ଜଣେ ମହତ କୃପା ପ୍ରାପ୍ତ ହେବ। କହିଲେ କେଉଁଠି ଯିବ? ଭକ୍ତି ଅଧିକାର ଉପସିବ। ତିନିଟା ଅଧିକାର ରହିଲେ ନା, ଅଧିକାର ଗୁଡ଼ାକ ତୁମେ ନ ଜାଣିଲେ, ସୁସୁ ଅଧିକାର ନିଷ୍ଠା ଯିବକୁ ସେ ବାଡ଼େଇ ବାଡ଼େଇ ବି ସନ୍ଦର୍ଭରେ କହିଛନ୍ତି, ଶାସ୍ତ୍ର ସିଦ୍ଧାନ୍ତ ନ ଜାଣିଲେ କ'ଣଟା ହବ? କିଛି ଜାଣିପାରିବନି। ଲାଷ୍ଟକୁ ତୁମେ ଶାସ୍ତ୍ରକୁ ଅବିଶ୍ୱାସ କରିବ, ଗୁରୁକୁ ଅବିଶ୍ୱାସ କରିବ, ପରମ୍ପରାକୁ ବିଶ୍ୱାସ କରିବ, ଗୋସ୍ୱାମୀମାନେ କାହିଁକି ସବୁ ଏତେ ବସିକି ବୃନ୍ଦାବନ ରଚନା କରିଛନ୍ତି? ଅଧିକାରଟା ରହିଲା, ନିଜ ନିଜ ଅଧିକାରଟାକୁ ଦେଖିବାକୁ ପଡ଼ିବ, କିଏ କର୍ମାଧିକାରୀ, କିଏ ଜ୍ଞାନାଧିକାରୀ, କିଏ ଆଖଳି ଯୁଗରେ 99% ହେଉଛି କର୍ମାଧିକାରୀ। ସେଥିପାଇଁ ଆଚାର୍ଯ୍ୟମାନେ ଯେଉଁ ଆସିଲେ, ତାଙ୍କ ପାଇଁ ଭଗବତ କର୍ମ ବ୍ୟବସ୍ଥା କଲେଣି, ଏମାନେ ବସିକି ଭଜନ କରିପାରିବେନି, କେବେ ଭଜନ କରିପାରିବେନି, କାରଣ ସେଇଟା ଭଜନ ନୁହେଁ, ସେଇଟା ଅନର୍ଥ ଗୁଡ଼ା ମୁଣ୍ଡ ଭିତରେ ଅଛି, ତାଙ୍କର ତ ବିଷୟ ବାସନ ଗୁଡ଼ା ରହିଛି, ସେ ଖାଲି ସେ ଭଜନଟା ହେଉଛି ଖାଲି ବିଷୟକୁ କାଉଣ୍ଟ୍ରାକ୍ଟ କରିବା ପାଇଁ, କେଉଁ ରାଧାକୃଷ୍ଣ ଡାକିକି କେଉଁ ସେଥିରେ ଗୋଟେ ଆନନ୍ଦ ପାଇବ ନା କ'ଣ, ଖାଲି ବିଷୟଟା ଯେଉଁ ତ ମାଡ଼ି ଆସୁଛି, ଯେମିତି ଲୋକ ଦିଅନ୍ତିନି କ'ଣ କୁହୁଡ଼ି ମାଡ଼ି ଆଇଲେ ଲୋକ କ'ଣ କରନ୍ତି କହିଲୁ, କୁହୁଡ଼ି ହେଇଗଲେ ତାକୁ କୁହୁଡ଼ିଟାକୁ କେମିତି କୁହୁଡ଼ି କରାହବ, ଧୂଆଁ ଦେବ ନା, ଧୂଆଁ ଦେଲେ କୁହୁଡ଼ି ରହିବ, ତୁ ଧୂଆଁଟା ଦେଇ କ'ଣ କରୁଛ, କୁହୁଡ଼ିଟାକୁ ଦୂରେଇ ଦେଉଛୁ କି, ତୁମ ବଳ ଭିତରେ ସେ ଏରିଆ ଭିତରେ ସେ କୁହୁଡ଼ି ପଶୁନି, ଧୂଆଁଟା ଦେଲେ ବନ୍ଦ ହେଇଯିବ, ପୁଣି ମାଡ଼ି ଆସି ସେବେଳେ ଯେ ତୁମର ଅଧିକାର ତାହେଲେ ପରିବର୍ତ୍ତନ ହେଇ, ତୁମେ ଯେତେ ପ୍ରକାର ସବୁ ଭଜନ କରୁଛ, ଯାହା ସବୁ କରୁଛ, କାରଣ ତୁମ ଅଧିକାରଟା ତ କର୍ମ ଉପରେ ଡିପେଣ୍ଡ କରୁଛି, ନିଷ୍କାମତା ଉପରେ। ସାଧୁଗୁରୁ ସ୍ୱୀକାର କଲେ, ନିଷ୍କାମ ଭାବରେ କର୍ମ କଲେ, ତୁମେ ଜ୍ଞାନାଧିକାର ସ୍ତର ଗଲ, ଜ୍ଞାନାଧିକାର ସ୍ତରରେ ଅପରାଧ ଯଦି ନ କରିବ, ଠିକ୍ ଭାବରେ ଭଜନ ସାଧନ କଲ, ମହତ କୃପା ପାଇଲ, ଭକ୍ତି ଅଧିକାର, ଭକ୍ତି ଅଧିକାର କଲେ ତୁମର ଭକ୍ତି ନାହିଁ, ଜୀବନର ପ୍ରାଣ ହେଇଗଲା, ସେ ଭକ୍ତି ଅଧିକାର ସ୍ତରରେ ହିଁ ଶୁଦ୍ଧ ନାମ ଭଜନ ମହତ କୃପା ମିଳିଲା। ସେତେବେଳେ ସଂସାର କୌଣସି ବସ୍ତୁକୁ ତୁମର ଆଉ ଇଚ୍ଛା ନାହିଁ, ଲାଭ ପୂଜା ପ୍ରତିଷ୍ଠା ସେଥିରେ ଅପରାଧ ବି ନାହିଁ, ପରିବର୍ତ୍ତନ ଏମିତି କରିପାରିବେନି। ଆଉ କର୍ମାଧିକାର ସ୍ତର ଲୋକ ତ ଭଜନ ଧରିଦେବା କରିପାରିବେନି, ସେ କର୍ମର ଶ୍ରଦ୍ଧାରେ ତାର ଯାଇନି ନା, ସେଥିରେ ଭଗବାନ ମନା କଲେ, କ'ଣ ଗୀତାରେ କହିଲେ କର୍ମ ସଙ୍ଗୀନା, ତାଙ୍କୁ ଡିଷ୍ଟର୍ବ କରାଉନି, ଯେଉଁମାନେ କର୍ମରେ ଆସକ୍ତି ତାଙ୍କୁ ତୁମେ କେବେ ବି ତାଙ୍କୁ ବିଚଳିତ କରାଅ, ସେ କର୍ମରେ ଆସକ୍ତି ତୁମେ ତ କହିବେ କର୍ମର କିଛି ମୂଲ୍ୟ ନାହିଁ, କ'ଣ ବୁଝିପାରୁଛ ନା ପାଇଲୁ? ମୁଁ କହିବି ସଂସାର ମୂଲ୍ୟ ନାହିଁ, ତୁମକୁ ଯେତେ ବୁଝିଲେ ତୁମେ ବୁଝିବ ସଂସାର ମାୟା, ଲକ୍ଷ୍ୟ କହିଲେ ବୁଝିପାରିବି। ତୁମର ଆସକ୍ତିଟା କର୍ମରେ ଅଛି ଆଉ, ତୁମର କର୍ମଟା ଆସକ୍ତି, ତୁମକୁ କହିଲେ କ'ଣ ହବ? ତୁମେ ଜ୍ୱର ହେଇଯିବ, ତୁମେ ବସେଇଦେବ ମଠା ଭିତରେ ମାଳି ଧରିକି ବସ ବୋଲି। ଖାଲି ମାନେ ସେ ହଇଜା କୁକୁଡ଼ା ଦେଖିଛ ନା, ଆଗରୁ ଛୁଆଟି ବେଳେ ମୁଁ ଦେଖିଛି, କୁକୁଡ଼ାକୁ ହଇଜା ହେଲେ ସବୁ ଗଡ଼ି ପଡ଼ି ଢକିଣି ମରିଯିବି। ସେ କ'ଣ ହେଇଛି ନା କୁକୁଡ଼ା ମରୁଛନ୍ତି କାହିଁକି ନା ହଇଜା ହେଇଛି, ମଣିଷ ଯେମିତି ହଇଜା। ସେଭଳିଆ ଯେ କର୍ମ ଅଧିକାରୀ ଗୁଡ଼ା ତାଙ୍କୁ ତୁମେ ଜାଣି ଭକ୍ତିରେ ପୁରେଇ ଦେବ, କହି ତୁ କିଛି ସେବା କର, ଖା ଖାଇକି ଖାଇକି ଭଜନ କର, ସେ ହଇଜା କୁକୁଡ଼ା ଭଳିଆ ହେବେ, କେଜିଛି ତା ମାଇଣ୍ଡ ଗୁଡ଼ା ସବୁ ଡିଷ୍ଟର୍ବ ହବ ଆଉ। କାଇଁ କର୍ମ ଅଧିକାରୀଟା ନା, ସେଥିପାଇଁ ଆଚାର୍ଯ୍ୟ ମାନେ କେତେ ବଡ଼ ସାଇଣ୍ଟିଫିକାଲି ସବୁ ଜିନିଷ ଗୁଡ଼ା କରୁଛନ୍ତି ଆଉ, ମୋତେ ତ ପୁରା ମାନେ ବିଚଳିତ ଲାଗୁଛି ଆଜିକାଲି ଏସବୁ କଥା ଶୁଣିଲା ବେଳକୁ, ଯୋଉ ଏଗୁଡ଼ା ଆସି କେତେ ଆଜିକାଲି ପିଲାଗୁଡ଼ା ଆସୁଛନ୍ତି ଯୋଉ ଆସିକି ଏଣୁ ତେଣୁ କଥା ଗୁଡ଼ା କହିଦେଉଛନ୍ତି ସୋସାଇଟି ନାଁରେ, ପ୍ରବୋଧଙ୍କ ନାଁରେ, ମୋତେ ପୁରା ଅସମ୍ଭବ ଲାଗୁଛି ଏଗୁଡ଼ା। ତୁମେ କିଛି ଜାଣିନ ସିଦ୍ଧାନ୍ତ ଗୁଡ଼ାକ, ତୁମେ ଦେଖ ତୁମ ଅଧିକାରଟା କୁଆଡ଼େ, କାହିଁକି ସେମାନେ ଜାଣିକି ଏଗୁଡ଼ା ସବୁ କହିଲେ? ଯାହା ଲାଇଫ୍ ମେମ୍ବର କର, ଯାହା ଡିଷ୍ଟ୍ରିବ୍ୟୁସନ୍ କର, ଯାହା ଇଏ କର, କାହିଁକିନା ଏଇଟା ନିଷ୍କାମ କଲେ ତୁମର ପ୍ରୋଗ୍ରେସ୍ଟା ଉପରେ ଉପର ଅଧିକାରକୁ ତୁମେ ଯିବ, ନହେଲେ ତୁ ଯାଇପାରିବନି। ଭଜନ କ'ଣ କରିବ ତୁମେ? କେବେ ଭଜନ କରିପାରିବନି, ମାଇଣ୍ଡ ମନଟା ତୁମର ଇଏ ନାହିଁ ଆଉ, ତୁମେ କ'ଣ ଭଜନ କରିବ? ତୁମ କର୍ମାଧିକାରୀ କୋଉଟା ନିଜ ପାଇଁ କରୁନବ କର୍ମାଧିକାରୀ, ଯେତେବେଳେ ତୁମେ କୃଷ୍ଣ ପାଇଁ କରିବନି, ତୁମକୁ ଜବରଦସ୍ତି ମାଳି ଝୁଲି ଦିଆ ହବ, ତାପରେ କ'ଣ କରିବ? ସେ କୁଡ଼ିଆଟେ ରହିଲେ ବି ସେ କୁଡ଼ିଆଟା କହିବ ମାର୍ବଲ କରିବି, ସେ ଯୋଜନାରେ ଲାଗିବ, ସେ ରଙ୍ଗ ଦେବ, ଏହା କରିବ, ସେଆଡ଼େ ମାରିବ, ଏହା କରିବ, କାରଣ ତୁମ କର୍ମାଧିକାରୀଟା ବସିପାରିବନି ତୁମେ ଆଉ। ଭୋଜନଟା କ'ଣ କମୁଛି କି? ପ୍ରବୋଦ ଆଜି ସେ କଥା କହୁଛନ୍ତି, ମୁଁ ପ୍ରବୋଦ କହିଲେ ହରିଦାସ ଠାକୁର, ସେ ଏତେ ବଡ଼ ବୈଜ୍ଞାନିକ ଭଳିଆ ତାଙ୍କର କଥା ଯୁକ୍ତି, କନ୍ଭରସେସନଟା ମୁଁ ଦେଖୁଥିଲି ଆଜି, ହରିଦାସ ଠାକୁର ଆସି ଭୋଜନ କରୁଥିଲେ, କିଛି ନାହିଁ ଭୋଜନ କରୁନଥିଲେ, ଭୋଜନ କରୁଥିଲେ ସେ, ଭୋଜନ କରୁନଥିଲେ, ଅଳ୍ପ ଭୋଜନ କରୁଥିଲେ, 24 ଆୱାର ସେ ଭୋଜନ କରୁଥିଲେ। ପ୍ରବୋଦ କହୁଛନ୍ତି ତୁମେ ଜୋର ଖାଉଛ ଠିକ ଭିଗର ଆସିଲେ, ପୁରା ପୁରା ପେଟ ପେଟେ ଖାଉଛ, ତୁ କହିବ ମୁଁ କିଛି କରିବିନି, ମୁଁ ଭଜନ କରିବି, ପ୍ରବୋଦ ଦ୍ୟାଟ୍ ଇଜ୍ ନଟ୍ ପସିବୁଲ, ସେଇଟା ନୁହେଁ। କହିଲେ ଆମର ସ୍ପିରିଚୁଆଲ୍ ପ୍ରୋଗ୍ରାମ ମାନେ ଇଟିଂ ସ୍ଲିପିଂ ମେଟିଂ ଡିପେଣ୍ଡିଂ, ଏଇଟାକୁ ଆମେ ରିଡ୍ୟୁସ୍ କରିବା, ଏଇଟା ଜିରୋକୁ ଯିବା, କିନ୍ତୁ ପ୍ରାକ୍ଟିକାଲି କି ସେଇଟା ଜିରୋ ହେଇପାରିବନି, କିନ୍ତୁ ସର ଥିଲା ପର୍ଯ୍ୟନ୍ତ ପ୍ରପାତ କହୁଛନ୍ତି ଆମକୁ ପୁରା ଏଇଟା ଡିମାଣ୍ଡ ସବୁ କମି କମିକା ଯିବାକୁ ପଡ଼ିବ। ସେ ସବୁ ଜଗତର ଯେତେ ବଡ଼ ବଡ଼ ସୂତ୍ର ସବୁ ଜଗତର କଲେଜିକ ଲୋକ ପାଇଁ ଆପ୍ଲିକେବୁଲ, ବେଶୀ ହାର୍ଡ ଫିଲୋସଫି ଦରକାର ନାହିଁ ବର୍ତ୍ତମାନ। ଅନଧିକାର ଲୋକ ଗୁଡ଼ାଙ୍କୁ କ'ଣ ଏଗୁଡ଼ା କହିବେ ରାଧାକୃଷ୍ଣ ଭଜନ କଥା? ସେ କ'ଣ ଭଜନ କରିବେ? ଷୋଳମାଳ ଗଲାଣି ମୁଣ୍ଡ ତାଙ୍କୁ, ଷୋଳମାଳ ଭିତରେ 1600 ଅପରାଧ କରୁଛନ୍ତି, ସେ କ'ଣ ରାଧାକୃଷ୍ଣଙ୍କୁ ବୁଝିବେ? ପାରିବେନି। ସେ ଆଚାର୍ଯ୍ୟ ମାନେ ଭଗବାନଙ୍କ ଲୋକ, ସେ ପୁରା ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ଜଗତକୁ ଆସିଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ଆମମାନଙ୍କୁ ବଞ୍ଚେଇବା ପାଇଁ ଆସିଛନ୍ତି, କଳିଯୁଗ ଲୋକଙ୍କୁ ତାଙ୍କୁ ସେବା ଦେଇକି କେମିତି ତାଙ୍କ ଅଧିକାରଟାକୁ ପରିବର୍ତ୍ତନ କରିବେ, ନା ଜୀବନର ଅଧିକାରଟା କେମିତି ଆସିବ? ଆଚାର୍ଯ୍ୟଙ୍କର ପ୍ରିନ୍ସିପୁଲ ନ ଆସିଲେ ଅଧିକାର ପରିବର୍ତ୍ତନ, ଅର୍ଜୁନ ଦେଖୁନାହାନ୍ତି, ଅର୍ଜୁନ ଡାଇରେକ୍ଟ ଚାହୁଁଛନ୍ତି ନା ଅଧିକାରଟା ପରିବର୍ତ୍ତନ କରିଦେବା ନା କି ଆଉ, ଏ ଅଧିକାରଟା ଗୀତାର ଅଧିକାର କଥାଟା କୁହାଗଲା ନା ଆଉ, ଭଗବାନ କହିବା ଆସିବ ଆଗକୁ ଆସିବ ଦେଖିବନି ତୁମେ, ଅର୍ଜୁନ ଡାଇରେକ୍ଟ ତାଙ୍କ ଅଧିକାରଟାକୁ ଚେଞ୍ଜ କରିଦେଉଛନ୍ତି। ରଜଗୁଣ ଅଛି କ୍ଷତ୍ରିୟ, ଏମିତି ନାହିଁ ଯେ ତାଙ୍କର ଆସକ୍ତି ନାହିଁ, କ୍ଷତ୍ରିୟ ମାନଙ୍କର ନା ବ୍ଲଡ଼ଟା ଯୁଦ୍ଧ ଯୁଦ୍ଧ ରଜଗୁଣର ଏଇ ଜିନିଷଟା, ଅନ୍ୟଟା ହେଲା ମାନେ ସହିପାରିବେନି। ଭଗବାନ କହିଲେ ନା ଲାଷ୍ଟକୁ 18 ଅଧ୍ୟାୟରେ କହିବେ, ମିଥ୍ୟ ବ୍ୟବସାୟ ଯଦି ଯଦି ଅହଂକାର ଆଶ୍ରିତ ନ ଯୁଦ୍ଧମ ଇତି ମାନ୍ୟତେ, ମିଥ୍ୟ ବ୍ୟବସାୟ ମୁଁ ଅହଂକାର ଆଶ୍ରୟ ତୁମେ କରିଦେଉଛ, ତୁମ ଅଧିକାରଟାକୁ ତୁମେ ଭାବୁଛ ମୁଁ ବଡ଼ ସାଧୁ ହେଇଯିବି, ଅହଙ୍କାର ଯଦି ଆଶ୍ରୟ କରିକି ତୁମେ ନ ଯୋଶ୍ଚା ମୁଁ ଯୁଦ୍ଧ କରିବିନି କହୁଛ, ମିଥ୍ୟା ହବ, ମିଥ୍ୟା ହବ ହିଁ ହବ। ଅଧିକାରଟା ନା ଆଉ ଗୀତାରେ କ'ଣ ଅଛି କି? ଆଉ ଗୀତାରେ ଲକ୍ଷ ଲକ୍ଷ ଟିଚିଂସ କୋକୋ ସାଇଡ କି କ'ଣ କ'ଣ କୁହା ହେଇଛି, କିନ୍ତୁ ମୋଷ୍ଟଲି କଭର କରିଛି ଏଇ ଜିନିଷଟାକୁ, ଏଇ ଜିନିଷଟା ଅଧିକାରକୁ ପରିବର୍ତ୍ତନ କରନି। ତୁମେ କର୍ମାଧିକାରୀ, କର୍ମାଧିକାର ରୁହ, ଅର୍ଜୁନ ହେଲେ କର୍ମାଧିକାରୀ, ତୁମେ କ୍ଷତ୍ରିୟ କର୍ମ କରିବ, କାହା ପାଇଁ କରିବ? କୃଷ୍ଣ ପାଇଁ, ନିଷ୍କାମ କର୍ମ କର, ଭଗବାନଙ୍କ ଟ୍ରେନିଂ ହେଲା, ଭକ୍ତି ଟଚ୍ କରିଛନ୍ତି, କିନ୍ତୁ କର୍ମ ପ୍ରଥମେ ସେ ପାଇଁ କର୍ମ ଅଧିକାର, ଆଗେ କର୍ମ କଥା କହିଲେ, କର୍ମ କର ଫଳରେ ଆସକ୍ତି ହୁଅନି, କାରଣ ତୁମେ ବସିତେ ପାରିବନି, ସୁଖ ଦୁଃଖ କଥା ଚିନ୍ତା କରନି, କ'ଣ ବୁଝିବା ପାଇଲେ ଆଉ, କର୍ମ ନକରି ତୁମକୁ ବସିପାରିବ? କେବେ ବସିପାରିବନି, ରୋଗ ହେଇଗଲାଣି ମଝିରେ, ସେ ଯେଉଁ ସବୁ ବନ୍ଦ କରିଦେଲେ ତୁ, ଖାଲି କ'ଣ ପ୍ରେସର ହେଇଗଲା, ତୁ ଦୌଡ଼ିଆ ଲୋକ ତୁମେ ଆଉ ଖଟିବା ଆଉ, ଦେଖିବ ଆର ଘରେ ଥିଲା ବେଳେ ଖାଲି ବସିଲେ ତୁମେ କ'ଣ କରିବ, ବସିପାରିବନି, କୃଷ୍ଣ ପାଇଁ କରିବ, ଆଉ ଯଦି ସଂସାର ପାଇଁ କଲ ଆସକ୍ତି ହବ, ଯାହା ହବ ମୋର ତ କର୍ମ କରିବା ଲୋକ ଆଉ ବସିପାରିବେନି, ଚାଲ ପ୍ରଭୁ ସୁଖ ଦୁଃଖ ଯାହା ପିଲା ଛୁଆ, ମୁଁ ତ ବସୁନି, ମୁଁ ଯଦି ହାତ ଗୋଡ଼ ଚାଲିଛି କରିବି, ଦାୟିତ୍ୱ ଆପଣଙ୍କ, କର୍ମରେ ଆସକ୍ତି ହେଲା ମାନେ ଦୁଃଖ, ଜୀବି କର୍ମର ଆସକ୍ତି ହେବ। ଭଜନ ତୁମେ ଆସକ୍ତି ହେଲେ ବି ଦୁଃଖ, ମାନେ ଭଜନର ଫଳ ଆସକ୍ତି ହେଲେ ମୁଁ ଭଜନ କରୁଛି କାହିଁକି ମୋତେ ଫଳ ମିଳୁନି, ମୋତେ କାହିଁକି ଭକ୍ତି ମିଳୁନି, ମୋ ମନ କାହିଁକି ସଞ୍ଜବୁନି, ମଲା ତୁମ ହାତରେ କିଛି ନାହିଁ, ତୁମେ ନିଷ୍କମ ଭାବରେ କର୍ମ କର। ଭଗବାନଙ୍କ ଟ୍ରେନିଂଟା ହେଲା ଏହା। ଯେଉଁ ଅଧିକାର କଥା କହିଲେ, ଅହଙ୍କାର ଆଶ୍ରିତ କହିଲେ ଅଧିକାର ପରିବର୍ତ୍ତନ ହୁଏ ନା, କେହି କାହା ତାର ଅଧିକ କେତେ ଗୋଟେ ସୁନ୍ଦର ପ୍ଲାନ ସଂସାର ପାଇଁ ଗୋଟେ ବହୁତ ବଡ଼। ଆଜି ପର୍ଯ୍ୟନ୍ତ ଏଇ ଯେତେ ଲକ୍ଷ ଲକ୍ଷ ପ୍ରବଚକ ଅଛନ୍ତି ଯେଉଁମାନେ ଆଚାର୍ଯ୍ୟ ଜାଣନ୍ତିନି, ସେମାନେ ସମସ୍ତେ କହିବେ ଯେ ଅର୍ଜୁନ ଗୋଟେ ଭଲ ଅହିଂସା ନୀତିଟାକୁ ଚାହୁଁଥିଲେ, କିନ୍ତୁ ଭଗବାନ ତାଙ୍କୁ କ'ଣ କହିଲେ, ଯୁଦ୍ଧ କରିବା ପାଇଁ କହିଲେ। ସେ ଅହିଂସାଟାକୁ, ସେଟା ଅହିଂସା ନୁହେଁ, ସେ ଅହିଂସା ନୁହେଁ, ସେଟା ସେଟା ଗୋଟେ ଅହଂକାର ଆଶ୍ରିତ ହେଇକି ତାଙ୍କ ଅଧିକାରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। ଯିଏ ଯେଉଁ ସ୍ଥିତିରେ ରହିବା କଥା ସେ ସ୍ଥିତିର ଅଧିକାର ରହିବା ପାଇଁ ଏ ବର୍ଣ୍ଣାଶ୍ରମ କରାଯାଏ। ତୁମେ ବ୍ରହ୍ମଚାରୀ, ବ୍ରହ୍ମଚାରୀ ତୁମ ଅଧିକାର ଅଛି, ଠିକ ଅଛି, ରଜଗୁଣ ତୁମର ପ୍ରାବଲ୍ୟତା ନାହିଁ, ତୁମେ ରହିପାରିବ, ରୁହ, ତୁମ ରଜଗୁଣର ଅଧିକା ହେଉଛି। ପୂର୍ବଦ ମହାରାଜ ସେ କଥା କହୁଛନ୍ତି, ଯେମିତି ନାହିଁ ଯେ ମାନେ ଆମର ଗୃହସ୍ଥ ଆଶ୍ରମ ଦରକାର ନାହିଁ, ତାହେଲେ ତୁମେ କ'ଣ କ'ଣ ଆକାଶରୁ ଫେରିଛ? ପୂର୍ବଦ କହୁଛନ୍ତି କ'ଣ ଆକାଶରୁ ଆସିଛ କି? ସବୁ କଥା କହିଲି, କେତେ ଗୃହସ୍ଥ ଅଛନ୍ତି ବୋଲି ସାଧୁ ଆସିଛି, ଯାହାର ଯେଉଁ ଅଧିକାର ଅଛି ସେ ସେ ଅଧିକାର ରହିବା ଦରକାର, କିନ୍ତୁ ଆସକ୍ତି ହବନି। ଆସକ୍ତି ହେଲା ହିଁ ତାର ଗଲା, ତା ଦୁଃଖରେ ପଡ଼ିଲା ଆଉ। ତେଣୁ ଏଇ ଯେଉଁ ଅଧିକାରର ପରିବର୍ତ୍ତନଟା ଯେଉଁ ଆସୁଛି, କର୍ମାଧିକାର, ଜ୍ଞାନାଧିକାର, ଭକ୍ତି ଅଧିକାର, ଆଉ ଗୁରୁଦେବ କଳିଯୁଗରେ ପ୍ରାୟତଃ କର୍ମାଧିକାରୀ, କର୍ମାଧିକାରୀମାନଙ୍କ ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ କରାହେଲେ। କର୍ମାଧିକାରର ପ୍ରଥମ ଜିନିଷଟାକୁ ଦୈବ ବର୍ଣ୍ଣାଶ୍ରମ ଆଚାର୍ଯ୍ୟମାନେ ସେ ସ୍ଥାପନ କରୁଛନ୍ତି ନା, ସେ ବିବାହ ହବ ବା ଯାହା ବା ବିବାହ, ତ କାହିଁ ବିବାହ କରାହେଲା? ଯେମିତି ପରୀକ୍ଷିତ ମହାରାଜ ପ୍ରଶ୍ନ ଉଠେଇଦେଲେ ନା ସାଙ୍ଗେ ସାଙ୍ଗେ, ଆଉ ଅନମାଚ୍ୟୁର୍ଡ ଷ୍ଟେଜ୍ରେ ତୁମର ସବୁ ମାନେ ଆମେ ବି ଯେତେବେଳେ ବ୍ରହ୍ମଚାରୀ ଥିଲୁ ଆମେ ଜାଣିନଥିଲୁ ନା, ତ ସବୁ ଭୁଲ ସବୁ ସେତେବେଳେ କୋଉ ପଢ଼ୁଥିଲୁ, କ'ଣ କରୁଥିଲୁ, କୋଉଠି କାଟି କ'ଣ ପଢ଼ୁଥିଲୁ, ସେଥିପାଇଁ କିଏ ବିବାହ ହେଇଗଲା, ଆମେ ଭାରି ବିରକ୍ତି ଲାଗେ, କ'ଣ ବ୍ରହ୍ମଚାରୀଟା ଛାଡ଼ିଦେଲା, ଆରେ ତାର ଅଧିକାରଟା ନାହିଁ, ସେ କେତେଦିନ ଏଟା ଷ୍ଟ୍ରଗଲିଂ କରି ରହିବ, ସେ ତ ସେତିକି ଏତିକି ସେଠି ପାଇବନି, ସେଠି ବି ସେଠି ପାଇବନି, ଗୋଟେ ଅଡ଼ୁଆ ହବ ସେଇ ଗୋଟେ ଗାଁ ଗହଳିରେ କୁହନ୍ତି, ସେ ବାହା ହେଇପାରୁନି, ବାହା ହେଇପାରୁନି, ତ ବାହା କରିଦେଲେ ଭୂତ ହେଇଯିବ, କାହିଁକି ସେ ବାହା ହେବା ପାଇଁ କାନ୍ଦୁଛି, ସେ ନ ବିବାହ ହେଇପାରିବ, ତାର କ'ଣ ରହିବ, ତାର ଗୋଟେ ଇଏ ରହିବ ନା, ଯେଉଁ ଅବିବାହିତ ଝିଅମାନେ ସବୁ ଯେଉଁମାନେ ପୁରା ବିବାହ ପାଇଁ ତାଙ୍କ ସବୁ ରେଡ଼ି ଥିବେ ବା ତାଙ୍କର ସବୁ ଫିକ୍ସ ହେଇଥିବ, ସେ ସବୁ ମରିଯାଆନ୍ତି, ଭଲ ମତ କରନ୍ତି, ସେଗୁଡ଼ାଙ୍କର ବହୁତ ଡେଞ୍ଜର ନା, ସେମାନଙ୍କୁ ଇଏ ଗୁଣିଆମାନେ ଧରିକି ସବୁ କାମ କରନ୍ତି ନା, ଆଉ ଲଷ୍ଟଟା ଗୋଟେ ଜୀବକୁ ପୁରା କ୍ୟାପଚର କରି ରଖିଛି ନା, ପୁରା ତା ମାଇଣ୍ଡ ଇଣ୍ଟେଲିଜେନ୍ସ ସବୁ କାମନାଟା ଧରିକି ରଖିଛି, କାମନା ହିସାବରେ ସେ ଘୁରୁଛି, ତ ଖାଇଦେବ ପୁରା। ଭଗବାନ ଏତେ ବଡ଼ ବଡ଼ କଥା ଗୀତାରେ କହିଲେ, ଅଧିକାରଟାକୁ କେବେ ପରିବର୍ତ୍ତନ କରିହବନି, କର୍ମାଧିକାରୀମାନଙ୍କୁ ବର୍ଣ୍ଣାଶ୍ରମ ସିଷ୍ଟମ କରାଗଲା। ଆଉ ବର୍ଣ୍ଣାଶ୍ରମ ସିଷ୍ଟମର ଲକ୍ଷ୍ୟ କ'ଣ କହିଲା, ଚାରିବର୍ଣ୍ଣାଶ୍ରମ ଯଦି ହରି ନାହିଁ ଭଜେ, ବର୍ଣ୍ଣାଶ୍ରମ ନୁହେଁ ଯେ ବ୍ରହ୍ମଚାରୀ ତୁମେ ତୋର ଆରାମସେ ମୋର ଘର ଛାଡ଼ିଦେଲେ ଖାଇପିଇକି ପୂର୍ବଦାଟା ପୁରା, ମୁଁ ତ ଭାବୁଛି ସେ ସବୁ କୋର୍ସକୁ କେମିତି ମୁଁ ତାକୁ ବାହାର କରିକି ସବୁ ଗୋଟେ ବହି କରିବି, ଏସେନ୍ସ ଗୋଟେ ଦେବା ଦରକାର ଭକ୍ତମାନଙ୍କୁ, କାରଣ ସେମାନେ ପଢ଼ୁନାହାନ୍ତି ଆଉ ତାଙ୍କୁ ସମୟ ବି ନାହିଁ, ଏତେ କୋର୍ସ କନ୍ଭର୍ସେସନ୍ ସବୁ ଖେଳିବାକୁ ପଡ଼ିବ ନା ସବୁ, ହଁ କେତେ କଥା କହୁଛନ୍ତି, କେଉଁ ଲେକ୍ଚର୍ରେ କେଉଁଠି କ'ଣ କହିଛନ୍ତି, କେଉଁଠି କ'ଣ ସମୟ ବି ହେଉନି, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ପ୍ରଭାତ କହୁଛନ୍ତି, ପ୍ରଭାତ କହୁଛନ୍ତି ଏହାର ଅର୍ଥ ନୁହେଁ ଯେ ଠିକ୍ ଅଛି ମୁଁ ଘର ଛାଡ଼ିଦେଲି ମୁଁ ଆରାମସେ ଖାଇପିଇକି ରହିବି, ତ କହିଲେ ଏଇଟା ଭଜନ ନୁହେଁ, ତୁମକୁ ସର୍ଚ୍ଚ ଆଉଟ୍ କରିବାକୁ ପଡ଼ିବ କେଉଁଠି କୃଷ୍ଣଙ୍କର କାମ ଅଛି, ତୁ ମନେ ରଖ ତ ଭଜନ କରିପାରିବନି, ପୁରା ଷ୍ଟ୍ରେଟ୍ କାଟି ଦେଇଛନ୍ତି ପ୍ରଭାତ, ତୁମେ ଭଜନ କରିପାରିବନି। ଆଉ ଭଜନ କରିବା ମାନେ କ'ଣ, ସେ ଗୋଟେ ପିଲାଟା ସମସ୍ତେ ଯୁକ୍ତି କରେ, ଶୁଣିବାକୁ ପଡ଼ିବ, କଥା ନ ଶୁଣିଲେ କ'ଣ ହବ, ସେ କଥାର କ'ଣ ଅଛି, ଖଟିବାର କ'ଣ ଅଛି, ସେ ସେ ଯୁକ୍ତି କରେ ସେ ପ୍ରଭାତ, ଆଜି ମୁଁ କୋଟବୋର୍ଡ଼ ପାଇଲି, ମୁଁ ପାଠ ପଢ଼ୁଛୁ, ଆମେ ଗୁରୁଙ୍କ କତିରୁ ଶିଖିଛୁ ଭଗବାନଙ୍କ କତିରୁ, ତୁ କାଲି କରିଛ କ'ଣଟା ଜାଣିଛୁ, ଖଟିବା ଏଟା କହୁଛୁ, ପ୍ରଭାତ ଡାଇରେକ୍ଟ ଲେଖିଛନ୍ତି, ପ୍ରଭାତ କହୁଛନ୍ତି ତୁମେ ଯଦି ଏଇଟା ନ କରିଛ ଏ ଯେଉଁ ସେବାଟା ହିଁ ତୁମକୁ ରେଜଲ୍ଟ ଦେବ ଭଜନର, ଷ୍ଟ୍ରେଟ୍ ପ୍ରଭାତ କହୁଛନ୍ତି। ମୁଁ ଆଜି ପାଇଗଲେ ମୋ ମନରେ ମୁଁ କୁହେ, କିନ୍ତୁ ସେମାନେ ଆମ କଥା ତ କେହି ମାନିବେନି, ଆଉ କ'ଣ କହିବା ଦରକାର ଅଛି, କିନ୍ତୁ ତୁମେ ମୁଁ ଯାହା କହୁଛି ସେଟା ନିଶ୍ଚିତ ଥିବ, କାହିଁକି ଆମେ କାହିଁକି ଥିବ, ଆମେ ଆମେ ପରଫେକ୍ଟ ନୁହେଁ, କିନ୍ତୁ ଆମେ ପରଫେକ୍ଟ ସୋର୍ସଟା ଦେଖିଛୁ, ଆମ ଗୁରୁ କ'ଣ କହିଛି ସେ ପରଫେକ୍ଟ, ଆମେ ତାଙ୍କ କଥା ଉପରେ କହିବୁ, ତୁମେ ପସନ୍ଦ କର ନା କ'ଣ ଆମର କ'ଣ ମିଳିବ ସେଥିରୁ, କିନ୍ତୁ ଅଛି ପୂର୍ବ ଡାଇରେକ୍ଟ ଲେଖିଛନ୍ତି ସେ କଥା, ସେବାଟା ଭଜନର ବ୍ୟାକଗ୍ରାଉଣ୍ଡଟା ହେଉଛି ସେବା, ପୂର୍ବ ଦିନ ଲେଖୁଛନ୍ତି ସେମାନେ, ତୁମେ ତ କର୍ମାଧିକାରୀ ଗୁଡ଼ାକ ତୁମେ ଏଟା ନ କରିକି କି ଭଜନ କରିବ, ଆଉ କହୁଛନ୍ତି ମାଇଁ ମୋର ଗୁରୁଦେବ କହିଛନ୍ତି ଚିଟିଂ ଠକାମି ଖାଇବ ଭଲ, ସବୁ କାମ କରିବ, ରେଷ୍ଟ ନବ, କିନ୍ତୁ ମୁଁ ସେବା କରିନି, ଭଜନ ମାଳ ଧରିକି ଜପ କରିବି। ପ୍ରଭୁ ଦିସ୍ ଇଜ୍ ଚିଟିଂ। ମୋ ଗୁରୁଦେବ କହିଛନ୍ତି କିସାର ବୈଷ୍ଣବ, ମନ ତୁମେ କିସାର ବୈଷ୍ଣବ, ପ୍ରତିଷ୍ଠାରତରେ ନିର୍ଜନର ଘରେ ତବ ହରିନାମ କେବଳ କହିତବ। ଏଟା କହିତବଟା ପୁରା ଆଚାର୍ଯ୍ୟ ପରମ୍ପରା ଜିନିଷ ଆମେ ମାନିବୁ। ତୁମେ କହିଲେ ତୁମେ ଆଜି ମାନ ଦଶ ବର୍ଷ ପରେ ଆଣ୍ଠେଇବ, ଆମେ ଦଶ ବର୍ଷ ତଳେ କହିଥିଲୁ ଲୋକ ମାନୁନଥିଲେ, ଆଜି ଆଜି ଆଣ୍ଠଉଛନ୍ତି। ବାପା ଏଇଟା କୁହାହଉଛି କାରଣ ଆମେ ଆଚାର୍ଯ୍ୟ ପରମ୍ପରା ଟିଚିଂସଟା ମୁଁ ଦେଖାହଉଛି, ଗୁରୁ ଆମକୁ ଶିଖେଇଛନ୍ତି, ପ୍ରଭୁପାଦଙ୍କ ଟିଚିଂସଟା ଆଜ୍ଞା। ତୁମେ ଡାଇଭର୍ଟ କରନି, କିଛି କରିବ ମାନେ ତୁମେ ନୂଆ ଭାବୁଛ ତା ରେଜଲ୍ଟ ଗୋଟେ ଭୋଗ ଉଠି ଆସିବ, କିନ୍ତୁ ତାର ଲାଷ୍ଟ ଫିନିସ୍ ହବ। ମନ ରଖିତ କେତେ କେବେ ଆଚାର୍ଯ୍ୟ ପରମ୍ପରା ଟିଚିଂସ ତୁମେ ଟ୍ୱିଷ୍ଟ କରନି, ଅସୁବିଧା ପଡ଼ିଯିବ। ପ୍ରଭୁ ଡାଇରେକ୍ଟ ଲେଖିଛନ୍ତି ଏଇଟା, ସେବା ହେଉଛି ବ୍ୟାକ୍ଗ୍ରାଉଣ୍ଡ। ପ୍ରଭୁ ସେଇଟା କହୁଛନ୍ତି ଦିସ୍ ଇଜ୍ ସେବା, ପ୍ରଭୁ କହୁଛନ୍ତି ଏଇଟା ଭଜନକୁ ତୁମକୁ ହେଲ୍ପ କରିବ। ଏତେବେଳେ ସବୁ ବୁଝିପାରୁନାହାନ୍ତି ଏମାନଙ୍କର ଏନଫ୍ ମାଚ୍ୟୁରିଟି ନାହିଁ, ଏମାନେ ଗୋଟେ କେଉଁଠୁ କ'ଣ ପୋଷଣ ଦେଉଛନ୍ତି। ଆଜିକାଲି ବହୁତ ମିଡ଼ିଆ ହେଇଗଲା, କେଉଁଠୁ କ'ଣ ପଢ଼ିଦେଲେ ସେମାନେ ପରମ ଆଚାର୍ଯ୍ୟଙ୍କୁ ତ ଭଲ ପାଇନାହାନ୍ତି ଆଉ ନଲେଜ୍। ତୁମେ ଯେତେବେଳେ ଆଚାର୍ଯ୍ୟଙ୍କୁ ଭଲ ପାଇନ, ତାଙ୍କର ଯେଉଁ ସାର ଜିନିଷ ତ ମୁଣ୍ଡକୁ ଆଗ ବସିବନି, ଜ୍ଞାନ ଅଛି ତୁମ ପାଖରେ, କିନ୍ତୁ ସେ କ'ଣ ଦେବା ପାଇଁ ତୁମକୁ ଚାହୁଁଛନ୍ତି। ବାପାର ଟଙ୍କା ଅଛି, ତୁମେ ବାପା ବାପାକୁ ବୁଝିପାରୁନୁ, କ'ଣ ଭାବିଲେ ବୁଝୁଛ କି ନାହିଁ? ତୁମ ପୁଅ ତୁମକୁ ବୁଝୁନି, ତୁମର ସବୁ ଅଛି, ତୁମେ କ'ଣ କରିବ? କିଛି କହିବ? ସେ ଜାଣିଛ ହଁ ବାପାର ଖଣ୍ଡେ ଚାକିରି, କେତେ ଟଙ୍କା ଅଛି କ'ଣ, ତୁମେ କାହିଁ କହିବ? ତୁମେ ଆକାଉଣ୍ଟ କାହିଁ ଦେବାକୁ ଯିବ? ସେଇଠି ଅଛି, ସେଇ ବାପା ପାଖରେ ଅଛି, ସେଇ ଘରେ ଅଛି, ଚାକିରି ଅଛି, ବ୍ୟାଙ୍କ ଆକାଉଣ୍ଟ ଅଛି, କିନ୍ତୁ ବାପ ଦେବନି। ବାପା ତୁମେ ଗୀତା ଭାଗବତ ଶାସ୍ତ୍ର ଖେଳେଇଲେ, ଗୁରୁଙ୍କ କଥା ଶୁଣିଲେ ଯେ ତୁମେ ଧରିଦେବ ପାରିବନି, ମୁଣ୍ଡରେ ତ ପଶିବନି ଆଉ, ତୁମକୁ ଭଲ ଲାଗିବନି ଆଉ। ସେ ଗୀତା ପଢ଼ିଥ, ସେ ପ୍ରଭୁପାଦଙ୍କ ଜିନିଷ ପଢ଼ିଥ, କିଛି ଭଲ ଲାଗିବନି, ସେଇଟା ତୁମକୁ ଇମ୍ପୋର୍ଟାନ୍ସ ଲାଗିବନି। ଶୁଣିବା ଅଲଗା, ଚିତ୍ତବୃତ୍ତିକୁ କଥାଟା ପ୍ରବେଶ କରିବା ଅଲଗା। ସେଥିପାଇଁ ଗୁରୁଦେବ କୁହନ୍ତୁ ତୁମେ ଯେତେବେଳେ ସାଧୁକୁ ଭଲ ପାଉନ, କଥା ତୁମ କାନରେ ପଶିବେ, ତୁମେ ସାଧୁରାଙ୍କୁ ଭଲ ପାଉନ। ଆଉ ଏମିତି ନାହିଁ ଯେ ସେ ତା କଥାଟା ଭଲ, ସେ ବ୍ୟକ୍ତି ଭଲ ନୁହେଁ, ଦିସ୍ ଇଜ୍ ନଟ୍ ପସିବୁଲ। ସେଇଟା କେବେ ନୁହେଁ, କଥାଟା ତୁମେ ନେଇଯିବ ତା ନଲେଜ୍, କହିବ ସେ ବ୍ୟକ୍ତିଟା ଭଲ ଲୋକ ନୁହେଁ, ତୁମେ ଗୋଟେ ଚିଟର, ୟୁ ଗୋଟେ ଚିଟର। ଗୁରୁଦେବ କୁହନ୍ତୁ ସେଇଟା ସାଧୁସଙ୍ଗ ନୁହେଁ। ସାଧୁମାନେ କ'ଣ, ତୁମେ ସାଧୁ ଯାହାକୁ ଭଲ ପାଇବ ତା କଥାଟା ତୁମକୁ, ଚୋରଟାକୁ ଭଲ ପାଇଲେ ଚୋର କଥାରେ ତୁମକୁ ଭଲ ଲାଗିବ, ତମେ ଭଲ ପାଇଗଲ ବା। ଗୁରୁଦେବ ତୁମେ ସାଧୁ ଭଲ ପାଉ ନା, ମାନେ ସାଧୁ କଥା ତୁମକୁ ଭଲ ଲାଗିବ। ଆଉ ସେଇଟା ସାଧୁସଙ୍ଗ କେମିତି ହବ? ସେଇଟା ସାଧୁସଙ୍ଗ ନୁହେଁ, ସେଇଟା ସାଧୁସଙ୍ଗ ନୁହେଁ, ଭଲ ପାଉନ ଆଉ। ସେଥିପାଇଁ ଏଇ ଯେଉଁ ସବୁ ପ୍ରପର୍ଟି ରହିଛି, ଗୀତା ଭାଗବତ, ଏଇ ଯେଉଁ ଆଧ୍ୟାତ୍ମିକ ସମ୍ପତ୍ତି ରହିଛି, ଏଇଟା ଗୋଟେ ରିଜର୍ଭ ପ୍ରପର୍ଟି ଭଳି, କ'ଣ ସେଇଟା କହୁଛନ୍ତି, ଏଇଟା ରିଜର୍ଭ ଫରେଷ୍ଟ, ଜାଣିଛ ନା ନାଇଁ ବାବୁ? ସଂରକ୍ଷିତ ଜଙ୍ଗଲ, ସେଠି ଗୋଟେ ଗଛ ବି କାଠି ହାତ ମାରିପାରିବନି, ମନେ ରଖିତ ସେଇଟା ରିଜର୍ଭ କରି ରଖା ହେଇଛି। ଏସବୁ ରିଜର୍ଭ ନଲେଜ୍ ତୁମେ ନେଇ ପଳେଇବ ବାପା, ପଢ଼ିଦେଲ ମୁଣ୍ଡରେ ଇଣ୍ଟେଲିଜେଣ୍ଟ ଅଛି, ମନରେ ପକେଇଦେବ, ବୁଝିଦେବ, କହିଦେବ, କ'ଣ କରିଦେବ, ଦୁଇଟି ରିଜର୍ଭ ଜିନିଷ, ଗୋଟିଏ ଜିନିଷ ତୁମେ କାଟିବା ପରେ ହାତ ମାରିପାରିବନି। ଏଇଟା ସେମିତି ଗୀତା ଶାସ୍ତ୍ର, ଇଏ କେବେ ବି ଶାସ୍ତ୍ର ଯେଉଁ ଅଛନ୍ତି, ଗୁରୁଙ୍କର ଶିକ୍ଷା, ପରମ୍ପରାର ଶିକ୍ଷା, ଇଏ କେବେ ତୁମ ପାଖରୁ ରିଭିଲ୍ ହେବେନି, କେବେ ବି ନଲେଜ୍ ରହିବ ରିଭିଲ୍ ହେବନି, ସେଟା କେବେ ଇମ୍ପାକ୍ଟ ତୁମ ଉପରେ ପକେଇବନି, ପ୍ରଭାବ ପକେଇବନି ଚିତ୍ତବୃତ୍ତିରେ, କାହିଁ ପକେଇବନି? ଭଲ ପାଉ। ଯଦି କୁହାଯିବ ଭକ୍ତିରେ ସବୁଠୁ ସରଳ ସୂତ୍ର କ'ଣ, ଗୋଟେ ଆଡ଼ଭାନ୍ସମେଣ୍ଟ କରିବା ପାଇଁ, ପ୍ରଗତି କରିବା ପାଇଁ ସବୁଠୁ ଭଲ ସୂତ୍ର କ'ଣ? ଭଲ ସୂତ୍ର ହେଲା ଜଣେ ସାଧୁଙ୍କୁ ଜୀବନରେ ସର୍ବସ୍ୱ କରିବାକୁ ପଡ଼େ, ଭଲ ପାଇବାକୁ ପଡ଼େ। ତାଙ୍କ ଦୃଷ୍ଟିରେ ଜଗତରେ କେହି ବି ମହାନ ହେବେନି, ଯେମିତି କେହି ବି ମହାନ, କାହା ଉପରେ ପ୍ରାଧାନ୍ୟ ଦିଆଯାଇପାରିବନି, ତାହାପରେ ତାମାନେ ଯେ ଅନ୍ୟକୁ ଡିସରେସ୍ପେକ୍ଟ କରିବେ, ଯେମିତି ଯେମିତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ସବୁବେଳେ କହୁଥିଲେ ରୂପର ଗୁନା ତପ, ଆରେ ସେ ରାଧାରାଣୀ କ'ଣ ଜାଣିନଥିଲେ କି? ଅଲଗା ଗୋସ୍ୱାମୀ ମାନୁନଥିଲେ କି? ବ୍ରଜରେ ଅଲଗା ସାଧୁ ନଥିଲେ କି? ସେ ଅନ୍ୟମାନଙ୍କୁ, କିନ୍ତୁ ସେ ସବୁବେଳେ ରୂପର ଗୁନା ତପଦେ ରହୁ ମୋର ଆସ, ସେ ଦୁଇ ଜଣ ଧରିଥିଲେ, ତାମାନେ ଯେ ଅନ୍ୟକୁ ଘୃଣା କରୁଥିଲେ, ତାମାନେ ଯେ ସନାତନ ଗୋସ୍ୱାମୀ ସେ ତାଙ୍କୁ ସେ ସର୍ବସ୍ୱ କରିଦେଇଥିଲେ ଜୀବନରେ, କାରଣ ନିଜର ଚିତ୍ତବୃତ୍ତି ହିସାବରେ ସାଧୁମାନଙ୍କୁ କେଉଁ ସାଧୁଙ୍କୁ କାହାର ତାଙ୍କର ଭଲ ପାଇବାଟା ଆସେ, ତାର ଅର୍ଥ ନୁହେଁ ସେଠି ଅପରାଧ ହବ। ଅଲଗା ସାଧୁଙ୍କୁ ସେ କେବେ ଭଲ, ସାଧୁଙ୍କୁ ଯେ ଭଲ ପାଇଲେ ସେ ଅପରାଧ କେମିତି କରିବ? ଆଉ ଅନ୍ୟ ସାଧୁମାନଙ୍କର ତାଙ୍କର ଯେଉଁ ମହିମାଟା ତାକୁ ସବୁ ଜଣାପଡ଼ିଛି। ପ୍ରତ୍ୟେକ ସାଧୁମାନଙ୍କର ତୁମେ ଦେଖୁନା, ତାଙ୍କର ଇଷ୍ଟ, ତାଙ୍କର ଗୁରୁବର୍ଗ, ତାଙ୍କର ଫେଭରାଇଟ୍ ଯାକ ବୈଷ୍ଣବ କୁହା ଜଗନ୍ନାଥ, ତାଙ୍କର ଯେଉଁ ପ୍ରିୟ ବୈଷ୍ଣବ ମାନେ ତାଙ୍କ ସମସ୍ତଙ୍କର ଅଛନ୍ତି, ଯେମିତି ନରୋତ୍ତମ ଦାସ ଠାକୁର, ତାଙ୍କର କିଏ ଲୋକନାଥ, ସମସ୍ତେ ଗୁରୁଙ୍କ ସଙ୍ଗ ମାନନ୍ତି, ସେ କାହା ସଙ୍ଗ ମାଗନ୍ତି, ରାମଚନ୍ଦ୍ର ସଙ୍ଗ, କ'ଣ ଫିଲୋସଫି ବୁଝିଲେ ମୁଁ ଦେଖିବା, କି ଗୁରୁଙ୍କ କଥାଟା ସେ ପଦରେ ଲେଖିଛନ୍ତି, କିନ୍ତୁ ସବୁ ପଦରେ ସେ କ'ଣ ଲେଖୁଛନ୍ତି, ମୋତେ ମୋର ଜନ୍ମ ହେବ ମୋତେ ରାମଚନ୍ଦ୍ର କବିରାଜଙ୍କ ସଙ୍ଗ ଦିଅ, ବୈଷ୍ଣବ ଫିଲୋସଫି କ'ଣ ଡାଇଜେଷ୍ଟ କରିଦେବ, ପଢ଼ି କ'ଣ କରିବ ମ, ତୁମେ ପଢ଼ କେତେ ଖାତା ଖାତା କଲମ ଲେଖିକି ତୁମେ ଛାଡ଼ିଦେଉ ନା, ବୈଷ୍ଣବ ଦର୍ଶନ ତାହେଲେ ବାପା ସିଏ ଜିନିଷ ନୁହେଁ, ସେ ରିଭିଲ୍ ହବନି କିଛି, ସବୁ ଚାଲିଯିବ, ଯେତେ କୁହ ଯେତେ ପଢ଼ ଏଥିରେ ନଷ୍ଟ କିଛି ହେବନି, କାରଣ ଭଗବାନଙ୍କ ଟଚ୍ରେ ଆସୁଛି, କିନ୍ତୁ ରିଭିଲିଂ ପ୍ରୋସେସ୍ ଦିସ୍ ଇଜ୍ ଡିଫରେଣ୍ଟ, ସେଟା ତୁମେ ଦେଖା ହେବନି, ସେଟା ରିଭିଲ୍ ଜିନିଷଟା ପ୍ରକଟ ହବ, ସୂର୍ଯ୍ୟ ଉଦୟ ହେବେ, ଉଦୟ ହେଲା ପରେ ତୁମେ ଦେଖିବ ନା କିରଣ କେମିତି ଆସିଲା କ'ଣ ହେଲା ହେଲା, ଯେଉଁ ବସି ତୁମେ ତାକୁ ଉଦୟ କରିଦେବ ନା କ'ଣ, ସ୍ପିରିଚୁଆଲ ଜିନିଷଟା, ସ୍ପିରିଚୁଆଲ ଜିନିଷଟା ଆମେ ବର୍ତ୍ତମାନ ଖାଲି ଗୋଟେ କ'ଣ କୁହନ୍ତି ଠାଉରିଆ, ହଁ ବୁଝୁଛ ନା ଭାବିଲେ କ'ଣ ଠାଉରିଆ କୁହନ୍ତି, କାହାକୁ କେଉଁଠୁ କୁହନ୍ତି, କହିଲେ ଠାଉରିଆ ଚୋର ଆସିଥିଲେ ରି, ଠାଉରିଆ କ'ଣ ଚୋର ସବୁ ଖବର ନେଇକି ଆସିବେ ଯେ ଏ ଲୋକରେ ଧନ ଅଛି, ଏ ଲୋକ ପୁଅ ଚାକିରି କରିଛି, କଲିକତାରେ ଫେରିଛି, କି ତା ଝିଅ ବୋଉଟା ବାହା ହେଇଛି, ତା ଝିଅ ବୋଉ ଆସିଛି, ତା ସୁନା ଥିବ, ସେ ଖବର ନେଇକି ଆସିଲା ତାକୁ, ସେ ହେଉଛି ପକ୍କା ଚୋର, ଠାଉରିଆ କ'ଣ, ଠାଉରିଆ ଆସିବେ କିଛି ପାଇଁ ଶାବଳ ଗୋଟେ ଉଠିନି ପଳେଇବେ, ସେ ବାଲ୍ଟି ପଡ଼ିଥିବ ନେଇ ପଳେଇବେ, କ'ଣ ଭାବିଲେ ବୁଝୁଛ ନା ନାଇଁ, କାଳେ ବାଜୁ ବାଜୁ ସେଭଳି ଆମେ ଠାଉରିଆ ଧନ୍ଦା କରୁଛେ ନା, ଆଉ ତୋର ଗୋଟେ ଦୃଢ଼ ସାଧୁ ପ୍ରତି ବିଶ୍ୱାସ ଆସୁନି, ଏବେ କ'ଣ ଖାଲି ଗୋଟେ କାଳେ କେଉଁଦିନ ହେଇଯିବ କି ନା, ପୁରା ପୂର୍ଣ୍ଣ ବିଶ୍ୱାସ ଅଛି କୃଷ୍ଣ ଉପରେ, ପୁରା ପୁରା ବିଶ୍ୱାସ ଆମର ଅଛି 100%, ଯାହାର ଫେତା ଅଛି ସିକ୍ରେଟ, ଏ କ'ଣ ବାଜୁ ବାଜୁ କାଳେ ବାଜିଯିବ କି ହେଇଯିବ ଯେ କି, ଫେତବି ନା ଗୋଟେ ଲୌକିକ ଶ୍ରଦ୍ଧା ନା କ'ଣ, ଶ୍ରଦ୍ଧାଟା କ'ଣ ଭଗବାନ ଉପରେ ଚାଲିଲା ନାହିଁ 100%, ଯେ କୃଷ୍ଣ ମତେ ସବୁ ପରିସ୍ଥିତି ରକ୍ଷା କରିବ, ସେ ମୋର ସେ ମାର ବି ରାଖ ବି ଯ ଇଚ୍ଛା ତୁମର, ମୁଁ କାହିଁ ଚିନ୍ତା କରିଯାଉଛି, ମୋତେ ରଖିଲେ ରଖିବେ ମାରିଲେ ମାରିବ, ଓଡ଼ିଆରେ କୁହନ୍ତି ଆଉ ମାରିଲେ ମାରିବେ ତାରିଲେ ତାରିବେ, ଓଡ଼ିଆ ଲୋକ କୁହନ୍ତି ଏଇଟା, ଏଇଟା ଆମର ବୈଷ୍ଣବ ସିଦ୍ଧାନ୍ତଟା, ମୁଁ କ'ଣ କରିପାରିବି, ଆମର ବିଶ୍ୱାସ ହେଲାଣି ଆମେ ବିଚଳିତ ହେଇଯାଉଛି ନାଇଁ, ସେ ସେ ସିଏ ସବୁ ସେଥିରେ ସିଏ ତାକୁ ବୁଝେଇ ହବନି, ଯଦି ମୁଁ ଯଦି ଗୋଟେ ପରିଭାଷାରେ ମୁଁ କହିବି ଶରଣାଗତିଟା କ'ଣ, କେବଳ ବୁଝେଇ ହୁଏ ନା କାହାକୁ, ବାସ୍ ସେ କହିଲେ ନା ଶରଣାଗତିରେ କ'ଣ ଛଅଟା ଅଙ୍ଗ କହିଲେ, ଭକ୍ତି ଅନୁକୂଳ ଯାହା କାର୍ଯ୍ୟ ତ ସ୍ୱୀକାର, ଭକ୍ତି ଭକ୍ତି ପ୍ରତିକୂଳ ଭାବ ବର୍ଜନ ଅଙ୍ଗୀକାର, ଷଡ଼ଙ୍ଗା ଶରଣାଙ୍ଗତି ହୋଇବେ ଯାହାର ତାହାର ପ୍ରାର୍ଥନା, ଷଡ଼ଙ୍ଗା ଶରଣାଙ୍ଗତି ହୋଇବେ ଯାହାର ତାହାର ପ୍ରାର୍ଥନା ଶୁଣେ, କୃଷ୍ଣ କୃଷ୍ଣ କେତେବେଳେ ପ୍ରାର୍ଥନା ଶୁଣନ୍ତି, କୋଉ ଷ୍ଟେଜ୍ ଦେଖୁଛ ତ, ତୁମେ କହୁଛୁ ମୁଁ ନାମ କରୁଛି, ମୁଁ ସବୁ କରୁଛି, ଦେଖ ବୈଷ୍ଣବ ସିଦ୍ଧାନ୍ତ କୋଉଠି ଲଗେଇଦେଲେ ଭକ୍ତିମୟ ଠାକୁର, ଷଡ଼ଙ୍ଗ ଶରଣାଙ୍ଗତି ହୋଇବେ ଯାହାର ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର, କୃଷ୍ଣ ତାର ପ୍ରାର୍ଥନା ଶୁଣିବେ କାହାର, ଯା ଯେ ଛଅଟା ଶରଣାଙ୍ଗତି ଅଙ୍ଗ, ଶରଣାଙ୍ଗତିର ଅଙ୍ଗକୁ ପାଳନ କରିବ, ରୂପ ସନାତନ ପଦେ ଦନ୍ତେ ତୃଣ ଧରି ଭକତି ବି ନା, କ'ଣ ମତେ ମୁଣ୍ଡ ହଲେଇ ଦଉଛ, ମୁଁ କ'ଣ ମୋର ମନ ନାହିଁ ବୋଲି ଭାବୁଛ ନା କ'ଣ, ରୂପ ସନାତନ ପଦେ ଦନ୍ତେ ତୃଣ ଧରି ଭକତି ବିନୋଦ ବୋଲେ ଦୁଇ କର ଯୋଡ଼ି, କାନ୍ଦିଆ କାନ୍ଦିଆ ବୋଲେ ଆମିତ ଅଧମ, ଶିଖାଏ ଶରଣାଙ୍ଗତି କର ହେ ଉତ୍ତମ, କ'ଣ ପାଠ ପଢ଼ୁଛ, ଆମେ ଛୁଆ ଆମେ ଭୁଲିଗଲୁ ପ୍ରବଚନ ଦିବସ ବନ୍ଦ ହେଇଗଲା ବୋଲି କ'ଣ ମୋର ପରେ ମନ ନାହିଁ ନା କ'ଣ, ଏ ତୁମ ଧନ୍ଦାରେ ପଶିକି ମୋର ମନ ନାହିଁ, ମୁଁ ଆଜି ଭାଗ କଥାକୁ ବାହାରିବି ଗୋଟେ ଭାଗ କଥା କରିଲେ ପୁଣି ସବୁ ମୋର ମନେ ପଡ଼ିଯିବ, ସେଇଟା ସବୁ ପ୍ରୟୋଗ ହୁଏ ନା ଆମର, ପ୍ରୟୋଗଟା ନହେଲେ କ'ଣ ହବ, ରୂପସନାତନ ପଦେ ଦନ୍ତେ ତୃଣ ଧରି ଭକତି ବିନୋଦ ବୋଲେ, ଦେଖ ପ୍ରୋସେସ ରହିଗଲା କ'ଣ, ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଳସ୍ୟ ବର୍ଜନ, ଜଣେ କହିଦେଉଛି ନା ଏଇଟା ପ୍ରତିକୂଳ ମୁଁ ଛାଡ଼ିଦେବି, ମୁଁ ଏଇଟା କରିଦେବି ସେଇଟା କରିଦେବି, ଶ୍ରଣାଙ୍ଗ ସେମିତି ହୁଏ ନାହିଁ, ସେ ସାଧୁଗତି ପଳେଇ ଆସିଛି ପୁଣି ଫିଲୋସଫି, ରୂପସନାତନ ପଦେ ଦନ୍ତେ ତୃଣ ଧରି ଭକତି ବିନୋଦ ବୋଲେ ଦୁଇ କର ଯୋଡ଼ି, କାନ୍ଦିଆ କାନ୍ଦିଆ ବୋଲେ ସାଧୁ ପାଖରେ ପଡ଼ିବାକୁ ପଡ଼ିବ, ଏଇଭଳିଆ ମୁଁ ଅଧମ ଲୋକ, ଶିଖାଏ ଶରଣାଙ୍ଗତି କର ହେ ଉତ୍ତମ, ଆପଣ ଶରଣାଗତି ଶିଖେଇ ମୋତେ ହିଁ, ଶରଣାଗତି ତାର କାହାକୁ ଶିଖିବ, ଯିବ କେମିତି ଶରଣାଗତି କରିବ, ବୈଷ୍ଣବ ଦର୍ଶନ ରିଭିଲ୍ ହବନି ବାପା, ପଢ଼ି ପଢ଼ି କ'ଣ ହବ, ମରମ ନ ଜାଣି ସେ କ'ଣ କୁହନ୍ତିନି କ'ଣ, ପଢ଼ତେ ପଢ଼ତେ କ'ଣ ଦେଉଥିବେ, ମରମ ନ ଜାଣେ କହି ପଢ଼ୁଥା ବାପା, ପଢ଼ୁଥା କହୁଥା ଜୀବନ ଚାଲିଗଲେ ବି ଜାଣିପାରିବନି, ସେମାନେ କହି ହବନି, ଏ ଯେଉଁ ପାଠ କିଛି କହି ହୁଏନି, ଏ ତତ୍ଵଟା ଖାଲି ବୁଝେଇଦେବ, କିନ୍ତୁ ସିଏ ବୁଝିବ କ'ଣ ନାହିଁ ସେଟା ତା କଥା, ଆମ ଗୁରୁଦେବ ଆମ ଗୁରୁଦେବ କହୁଥିଲେ ଆମେ ବି ସେମିତି ବୋକା ହୋଇକି ବସିଥିଲୁ, ଏଥିରେ ବର୍ତ୍ତମାନ ଯେତିକି ଗୁରୁ ଜଣାଇଛନ୍ତି ତାଙ୍କ କୃପା ପ୍ରଭୁବା ତାଙ୍କର କୃପା ଯେତିକି ଆମେ ତାଙ୍କୁ ଭଲ ପାଉଛୁ ସେ ଯେତିକି ରିଭିଲ୍ କରି ସେତିକି ଜାଣିଛୁ, ଇଏ ଯିଏ ଇଏ ପାଠ କରିବନି, ରାଧାରାଣୀଙ୍କ ଶରଣାଗତି ସେ ପୁରା ପର୍ଯ୍ୟନ୍ତ ଆମର ପ୍ରସେସର୍ ପଡ଼ିଯାଏ ରାଧାରାଣୀଙ୍କର, ଆଉ ଆଶ୍ଲିଷ୍ୟ ପାଦ୍ରତମ ଆଉ କୃଷ୍ଣ ସୁଖଟା ଗୋଟେ ପଲକରେ ଗୋଟେ ଯା କୁହନ୍ତି ପଲ ଗୋଟେ ଶ୍ୱାସ ପ୍ରଶ୍ୱାସ ଯାଉଛି ସେତେବେଳେ କୃଷ୍ଣ ସୁଖ, ମୁଁ ଖାଇ ନାହିଁ ମୁଁ ଶୋଇ ନାହିଁ ମୋର ଏଇଟା ପୁଣି ଏଟା ବି ରହିଯାଉନି ନା, ଏ କ'ଣ ସବୁ ରିଭିଲି ହେଲା ନା କ'ଣ ସ୍ପିରିଚୁଆଲ ଜିନିଷ ସବୁ ରିଭିଲି ହେଇନି ନା କ'ଣ ଆମର ଯେତିକି ଆମକୁ ସେ ଜଣେଇଛୁ ସେତିକି ଜାଣିଛୁ, ଇଏ ହେଉଛି ସେ ଷ୍ଟେଜ୍ ଯାଏ ଭଗବାନଙ୍କୁ ପାଇବାର ଅଛି ବା ତୁ ଚିନ୍ତା କରୁନା, ତାଙ୍କ ପାଖରେ ରହିବାର ଅଛି, ତାଙ୍କୁ ସବୁବେଳେ ଦର୍ଶନ କରିବାର ଅଛି, ସବୁବେଳେ ତାଙ୍କୁ ଦେଖି ଦର୍ଶନ କରିବ, ସବୁବେଳେ ତାଙ୍କ ସେବା କରିବ, ତୁମେ କେତେ କେମିତି ଜିନିଷ ସେ ସେ ଜିନିଷ ତେଣୁ ସବୁ ତାଙ୍କରି ପାଖରେ ରହିଛି। ଏଇ ଏଇ ଅଧିକାର କଥାରୁ ମୁଁ ଏଠିକି ପଳେଇ ଆସିଲି, ଭଗବାନ ଏ ତିନିଟା କଥା ଯେଉଁ କହୁଥିଲି ମୁଁ ସେଇଠୁ ଆସିଥିଲି, ଦୁଃଖ ବି କେବେ କରିବା ଉଚିତ ନା ଶରୀର ପାଇଁ, ଶରୀର ବିନାଶ ହବ ଆଉ ଆତ୍ମା ଅବିନାଶ, ଆତ୍ମାର କେବେ ବିନାଶ ହବ ଆଉ ଜୀବା, ଏ ଯେଉଁ ସୂକ୍ଷ୍ମ ସ୍ତର ରହିଲା ମନବୋଧି ଅହଙ୍କାର, ଇଏ ବି ମୁକ୍ତି ପୂର୍ବରୁ ଅବିନାଶ, କାହିଁ ଦୁଃଖ କରୁଛ ହେଲେ ଅଧିକାରଟା ସେ ହଉଛି ମୁଁ ସନ୍ନ୍ୟାସୀ ହେଇଯିବି କାହିଁକି ନାହିଁ ଆଙ୍କ ଭୟରେ ଇଏ ମୃତ୍ୟୁବରଣ କରି, କୌଣସି ଜଗତରେ କୌଣସି ଯଦି ଭଲ ଭାବେ ଆମେ ଦେଖିବା ଏ ଭକ୍ତି ଜୀବନଟା ଏତେ ସୂକ୍ଷ୍ମ, ଇଏ କ'ଣ କି ଜଣକୁ ସିନା ବୁଝେଇଦେବ ଜଣକୁ ତାଙ୍କୁ ତାକୁ କହିବ ଜପଟା କର ଭଜନଟା କର, କିନ୍ତୁ ତାର ଶରଣାଗତିଟା ତାକୁ କୃତାର୍ଥ କରିବ, ଏଇଟା ମନେ ରଖିବ, ଏଇଟା ଇଣ୍ଡିଭିଜୁଆଲ ଜିନିଷ। ଗୁରୁ ମନ୍ତ୍ର ଦେବେ ମନ୍ତ୍ର ସମାନ, ଗୁରୁଙ୍କର ଶିଷ୍ୟ ସମସ୍ତଙ୍କ ନାଁ ଦେବେ ମନ୍ତ୍ର ଦେବେ ସବୁ ଜିନିଷ ସମାନ ନା, ଗୁରୁ ପାତ୍ର ଗୁରୁ ସମାନ କଥା କହିବେ, ଶରଣାଗତିରେ ଭିନ୍ନ ଭିନ୍ନ ପାତ୍ରତା ନେଇ ସେଥିପାଇଁ ମାଧବେନ୍ଦ୍ରପୁରୀ ରାମଚନ୍ଦ୍ରପୁର ଦେଖୁନ ପ୍ରମାଣ କରି ଦେଇଗଲେ ଜଗତରେ ଭଗବାନ କେତେ ବଡ ମହାନ ଗୁରୁ ଶିଷ୍ୟ ଦେଖ ଶିଷ୍ୟକୁ, ସେଥିପାଇଁ ଶିଷ୍ୟ ସହିତ ଗୁରୁଙ୍କୁ ତୁଳନା କରାହବନି କେତେବେଳେ, ତାର ପାତ୍ରତା ତାର ପାତ୍ରତା ହିସାବରେ ସେ କାମ କରୁଥିବ, ଶିଶୁକୁ ଦେଖି କ'ଣ ଗୁରୁଙ୍କୁ କ'ଣ ଦେଖିବ ସେମିତି କହି ହବନି। ଅଦିତ ଆଚାର୍ଯ୍ୟଙ୍କର ପୁଅମାନେ କ'ଣ ଥିଲେ ସେଟା ଶିଷ୍ୟଟା କହି ହବନି, ସେଟା ଏ ଅପରାଧ ବି ଏଗୁଡ଼ା ତୁମେ କରିବ ପାଗଳା ହେଇଯିବ ତୁମେ ଆଉ, ପାଗଳା ପାଗଳା ହେଇଯିବ ଆଉ ତୁମେ ବିନାଶ ହେଇଯିବ, ତୁମେ ଶିଶୁ କ'ଣ ଭୁଲ କରିଦେବ ତୁମେ ସେ ଗୁରୁଙ୍କ ନାଁ କହିବ, ହେ ତାଙ୍କ ଶିଶୁ ଗୁଡ଼ା ଏଇଆ ପାଞ୍ଚ ମାସ ଦୁଇ ମାସ ହେଇନି ସେ ଛୁଆ ଏ ଘରେ ଯାଇ ପହଞ୍ଚିଲା, ଏବେ ମୁଁ ଶୁଣିଲେ ସେ ଗୋଟେ ଷ୍ଟେଟମେଣ୍ଟ ମାରିଦେଲା ଏ ଗୁରୁ ମାନେ ଶିଶୁମାନେ ଏଇଆ, ତୁମେ ଶିଷ୍ୟ କଥା ଗୁରୁଙ୍କ ନାଁ ଧରି କହିଦେଉଛ କଥା, ମୋର ତ ବେଡ଼ି ମୋତେ ଯାଇ ଘରେ ଆମିଷ ଖାଇବିରେ ବାପା ଷ୍ଟେଟମେଣ୍ଟ, ତୁ ଜାଣିଛ କି ଷ୍ଟେଟମେଣ୍ଟ ମାରୁଛ ତୁମେ, ତୁମେ ଶିଷ୍ୟ କେଉଁ ଶିଷ୍ୟ ଖରାପ କାମ କରୁ ତୁମେ ତାକୁ ବ୍ୟକ୍ତିଗତ ଗୁରୁଙ୍କ ନାଁ ଯୋଉଟା ଦଉଛ ସେଠି, ସେ ପୁଣି ଯାଇକି ସେ ଭଗବାନଙ୍କୁ ପାଇଛନ୍ତି ଭଗବାନ କଥା କହିକି ଯାଇଛନ୍ତି, ପାଞ୍ଚଶହ ବର୍ଷ ଭିତରେ ଚୈତନ୍ୟ ମହାପ୍ରଭୁ ଗଲା ପରେ ଭଗବାନଙ୍କ କଥା କହି ନବଦେବୀ ଧାମରେ ସେ ସର ଛାଡ଼ିଛନ୍ତି, ତୁମେ କ'ଣଟା କେଉଁ ତାଙ୍କ ଶିଷ୍ୟ କିଏ ଭୁଲ କଲ ତୁମେ କି ଅଧିକାର ତୁମେ କହିବ ଗୌରବ ମହାର ଶିଷ୍ୟମାନେ ଏହା ତାଙ୍କ ନାଁ ଧରି କହିବ, ବର୍ତ୍ତମାନ ଯାଏ ବାବା ଘରେ ଘରେ ମାସେ ବି ହେଲାନି, ଅପରାଧଟା କ'ଣ ଜାଣନ୍ତି ନା, ମାନେ କାଲିକାର ଛୁଆ ସେ ମାନେ କ'ଣ ଜାଣିଛନ୍ତି, ଇଏ ଭାବୁଛନ୍ତି ଭକ୍ତିର ଗୋଟେ ଖେଳ ଜିନିଷ, ସାଧୁଙ୍କୁ ତୁମେ ଚିହ୍ନ ବେକ ମୋଡ଼ି ହେଇଯିବ, ମୁଁ ସେ ଦେଖିଛି ପାଞ୍ଚଟା ଛଅଟା ଏକାଥର ଗ୍ରୁପ ହେଇ ସେମିତି କରୁଥିଲେ ଏକାଥରେ ସବୁ କେହି ନାହିଁ, ସବୁ କୁଆଡେ କୁଆଡେ ଯାଇଛି କର୍ମୀ ହେଇଗଲେ, ସବୁ ସବୁ କର୍ମୀ ହେଇଗଲେ, ମୁଁ ସବୁ ଦେଖିଛି ଆରେ ପିଲା ଇଏ ଅପରାଧ କରୁଛନ୍ତି ଏଇଟା ଯିବେ ସବୁ ଆଉ, ସବୁ କର୍ମୀ ହେଇଗଲେ ସବୁ କର୍ମୀ ଖାଲି ବୋଡ଼ି ଅଛନ୍ତି ଚାନ୍ଦି ଫାଣ୍ଡି ସବୁ ଛାଡ଼ ଏଇଟା ଜାଣନ୍ତିନି ନା ଶାସ୍ତ୍ର ସିଦ୍ଧାନ୍ତଟା ଜାଣନ୍ତିନି, ଗୁରୁ ବୈଷ୍ଣବ ଜାଣନ୍ତିନି, ଏଇ ସବୁ ଅପରାଧ କରିକି ସବୁ ବିନାଶ ହବ ତୁମେ, ଏଟା ଏଟା ରିଭିଲିଂ ପ୍ରୋସେସ୍ଟା, ତୁମେ କ'ଣଟା ଜପ କରୁଛ, ତୁମେ କି ଦୀକ୍ଷା ନେଇଛ, ଦୀକ୍ଷାରେ କ'ଣ କ'ଣ ଦୀକ୍ଷା ମାନେ କ'ଣ ଜାଣିଛ ତୁମେ, ଦୀକ୍ଷାର ଅର୍ଥ ତ ଶରଣାଗତ, ତୁମେ ତ ତୁମେ ଯାହାଙ୍କୁ ଗୁରୁ ଗୁଡ଼ି ସ୍ୱୀକାର କର ତାଙ୍କ ତ ଶରଣାଗତି ହେଲା, ତାଙ୍କ ଦୀକ୍ଷା ତୁମର କେମିତି ହେଲା, ତାଙ୍କ ଦୀକ୍ଷାର ପ୍ରୋସେସ୍ଟା ତୁମେ ପାଇଗଲେ କି ପାଇନ, ସେଥିପାଇଁ ଦୀକ୍ଷା ନେଇକି ପୁଣି ଗୁରୁଙ୍କ ତୁ ଶିକ୍ଷା ନେବାକୁ ପଡ଼ୁଛି, କାହିଁକି ଦୀକ୍ଷାଟାକୁ କମ୍ପ୍ଲିଟ୍ କରିବା ପାଇଁ, ବୈଷ୍ଣବ ସିଦ୍ଧାନ୍ତ ବୁଝୁନେ ନା ଦୀକ୍ଷା ତ କମ୍ପ୍ଲିଟ୍ ହେବନି ନା, ଦୀକ୍ଷାଟା କମ୍ପ୍ଲିଟ୍ କେଉଁଠି ପ୍ରେମ ପ୍ରାପ୍ତିରେ ଯାଇକି, ଆମେ କ'ଣ ଭାବୁଛେ ଦୀକ୍ଷା ନେଇଗଲା ମାନେ ମୋର ହରିନାମ ହେଇଗଲା ବ୍ରାହ୍ମଣ ଦୀକ୍ଷା ହେଇଗଲା ତାପରେ ସରିଲା ତୁମର ଆଉ କ'ଣ, କିନ୍ତୁ ଦୀକ୍ଷାଟା କମ୍ପ୍ଲିଟ୍ କେତେବେଳେ ହବ, ପ୍ରେମ ପ୍ରାପ୍ତିରେ, ତାର ପ୍ରେମ ପ୍ରାପ୍ତି ବନ୍ଧ ଆମକୁ କ'ଣ କରିବାକୁ ପଡ଼ିବ, ଶିକ୍ଷା କରିବାକୁ ପଡ଼ିବ ଗୁରୁଙ୍କ ପାଖରୁ, ଆଉ ସରିଗଲା କେଉଁଠି ପାଠ, ଆଇ ତ ଦୀକ୍ଷା ନେଇଗଲେ କିଛି ଜାଣନ୍ତିନି, ଆଜି ଗଲେ କାଲି ଆମର ସରିଲା ଆମେ ଅହଙ୍କାରୀ ହେଇଗଲେ, ସେ କା ସାଣ କାଣ ପଡ଼ିଲାନି, ସେ ଗୁରୁଙ୍କୁ ନିନ୍ଦା କରିଦେବେ, ଆକୁ ନିନ୍ଦା ତାଙ୍କୁ ନିନ୍ଦା ଏମିତି କରେ, ବାସ ଯା ବାପା ଚାଲିବୁ ଘରକୁ ପଳେଇବୁ କର୍ମୀ ହେଇଯିବୁ, ଆଉ ତୁ କର୍ମି ତାହେଲେ ସବୁଦିନ ପାଇଁ ତୁମ ସବୁଦିନ ପାଇଁ ନରକୁ ବାଟ କାଢ଼ିଦେଲା। ସୁଧଭକ୍ତ ଯଦି ତୁମେ ଅପରାଧ କରୁଛ ସବୁଦିନ ପାଇଁ ତୁମେ ନରକୁ ବାଟ କାଢ଼ିଦେଲ, ପୁରା ନରକର ତୁମର ସ୍ଥାନ ଆଉ କେଉଁଠି ନାହିଁ। ଭଜନ ନ ହଉ, ଅପରାଧ କରନି, କୌଣସି ପ୍ରଭୁପାଦଙ୍କ ଶିଷ୍ୟ କୌଣସି କାହାକୁ କିଛି କୁହନି, ତୁମେ ଜାଣିନ ତାଙ୍କ ସ୍ଥିତି କ'ଣ। ପ୍ରଥମେ ମନେ ରଖ, ସେମାନେ ଜଣେ ଭଗବାନଙ୍କର ଦୂତଙ୍କୁ ଭେଟିଛନ୍ତି, ତେଣୁ ତାଙ୍କର ପାତ୍ରତା କେବଳ ପ୍ରଭୁପାଦ ଜାଣନ୍ତି। ଆମେ କାହିଁକି ତାଙ୍କ ବିଷୟରେ ଆଲୋଚନା କରିବାକୁ ଯିବା? ତୁମେ ତୁମ ବିଷୟରେ ଆଲୋଚନା କରିଛ କି ଥରେ? ତୁମେ କେଉଁ ବ୍ୟକ୍ତି? ତୁମ ବିଷୟରେ ହଜାର ଲୋକ ଆଲୋଚନା କରୁଛନ୍ତି, ତୁମେ ନିଜେ ଆଲୋଚନା କରୁନ ମୁଁ କେମିତିକା ବ୍ୟକ୍ତି, ତୁମେ କେମିତି ଏଗୁଡ଼ା ସବୁ ଆଲୋଚନା କରୁଛ? ଏ ଅଧିକାର ଗୁଡ଼ା ନାହିଁ ନା, କର୍ମାଧିକାରୀ କର୍ମ ଗୁଡ଼ା ତାଙ୍କୁ ସେବା ନାହିଁ, 24 ଆୱାର ଏନ୍ଗେଜମେଣ୍ଟ ଦରକାର ପ୍ରଭୁପାଦ ଲେଖୁଛନ୍ତି। ଆଇସ ଢିଲା ହେଇଗଲାଣି, ଆମ ବେଳେ ଯେମିତି ଥିଲା ଆଇସ କିଛି ନାହିଁ ନା ମନ୍ଦିରରେ, ଏଇଟା ଅଫିସିଆଲ ଡ୍ୟୁଟି ଭଳିଆ ବର୍ତ୍ତମାନ ଚାଲିଛି ସବୁ। ଟିକେ କ'ଣ କରିଦେଲେ ତାଙ୍କ ରହିଗଲେ 24 ଘଣ୍ଟା ପ୍ରଭୁପାଦଙ୍କୁ ସିଷ୍ଟମ ଫିନିଶ ଫାଇଣ୍ଡ ଆଉଟ କ୍ରିସମସ୍ ଜବ୍। କାହିଁକି ନା ତୁମର ପ୍ରଭୁପାଦଙ୍କ ଗୋଟେ ବ୍ୟାକଗ୍ରାଉଣ୍ଡଟା ଆସି ତୁମର ସେବା ହେଇନି, ତୁମେ ଏଇଟା ଗୋଟେ ସ୍ପିରିଚୁଆଲ ଜିନିଷଟା ନା, ଏଇଟା ରିଭିଲିଂ ଜିନିଷଟା, ତୁମ ମନଟା କେମିତି ସ୍ଥିର ହୁଏ କି? ଧୁର୍ଣ୍ଣା ମାଳ ଧରିକି ବସୁନା, ଦେଖିବା କେତେଦିନ ତୁମ ମନଟା ସ୍ଥିର କରିଦେବ। ପୂର୍ବରୁ ସୁକୃତ ଭକ୍ତିଙ୍କୁ ସୁକୃତିଟା ନାହିଁ ଆଉ ହବ କେମିତି? ତୁମର ଫିଲୋସଫିଟା ଦେଖୁନ ଯେ ଯୋଡ଼ି ହେଇକି ରହିଛି, ତୁମର ପୂର୍ବ ସୁକୃତିଟା ନାହିଁ, ପୂର୍ବ ଯେତେବେଳେ ସୁକୃତିଟା ନାହିଁ ତୁମ ମନଟା କେମିତି ଆସିବ? ତୁମ ବୈରାଗ୍ୟଟା କେମିତି ଆସିବ? ଗୋଟେ ହବନି କେବେ, ବୈରାଗ୍ୟ ଆସିବନି, ଜ୍ଞାନ ଆସିବନି, ଭୋଗଟା ଟାଣି ହେଇକି ଭୋଗାଡ଼କୁ ଚାଲିଯିବ, ମନ ବିଚଳିତ ହବ। ଏସବୁ ଏହାର କାରଣଟା କ'ଣ? ପୂର୍ବ ସୁକୃତିଟା ବଳବାନ ନାହିଁ। ସେଥିପାଇଁ ଆଚାର୍ଯ୍ୟ ମାନେ ଗୋଟେ ସାଇଣ୍ଟିଫିକାଲି ଖୋଲିଲେ ନା ଏଇଟା ଇନଷ୍ଟିଚ୍ୟୁସନ୍ ତାକୁ, ଜଣେ ଭକ୍ତ ଗୀତାଟା ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଧରୁଛି। କାରଣ ଆମେ ଯେତେବେଳେ ସବୁ ଯାଉଥିଲୁ ଏବେ ତ ସବୁ ସେଇଟା ଉଡ଼ିଗଲାଣି, ଆଉ ତ ନାହିଁ। ଆମ ଭୁବନେଶ୍ୱର ଥିବ ଯଦି ଥିବ, ଅଲଗା ମନ୍ଦିର ମାନଙ୍କର ଅଛି ଛୋଟ ଛୋଟ, ବମ୍ବେ କେତେ ମାୟପୁର ଡିଷ୍ଟ୍ରିବ୍ୟୁସନ୍ ହେଉଛି। କାନ୍ଧୁଛି ସେ କାହାକୁ? ଗୋଟେ ବ୍ରହ୍ମଚାରୀ ଛୁଆ ପିଲାକୁ କାନ୍ଧିଥାନ୍ତା, ବାହାହେଇଥିଲେ ନା କ'ଣ ଭାବିଲେ? କାନ୍ଧିକି ନିଅ ନାଇଁ ପୁଅକୁ ନାତିକି, ତାକୁ କାନ୍ଧେଇବ, ପୁଣି ସଂସାର ବୋଝ କାନ୍ଧେଇବ, ସଉଦା କାନ୍ଧେଇବ, ସଂସାର କରିଦେବେ। ସେ ବ୍ରହ୍ମଚାରୀ ଆଜି କ'ଣ କାନ୍ଧେଇବ? ଗୀତ କାନ୍ଧିକି ବୁଲିବ, ତାର କିଛି ଭଲ ନାହିଁ। ଆରେ ଗୀତାଟା ସେ କାନ୍ଧିକି ଆଉ ଦିନ ମାନେ ଗୀତାଟାକୁ ଧରୁଥିବ, ଆଗକୁ ଧରୁଥିବ ତାକୁ, ଆଜ୍ଞା ଗୀତା କ'ଣ ନେଉନାହାନ୍ତି? ଆଜ୍ଞା ଗୀତା ନେଉନାହାନ୍ତି, ପଢ଼ୁନାହାନ୍ତି ଆଜ୍ଞା, ଏଇଟା ମୌଳିକ ରୂପରେ ଏଇଟା ପ୍ରଭୁପାଦ ରଚନା କରିଛନ୍ତି, ବିଦେଶରେ ପଢ଼ା ହେଉଛି ଗୀତା। ଗୀତା ସେ କେତେଥର ପ୍ରଭୁପାଦ ଏତେ ବଡ଼ ମହିମା ଦେଇଛନ୍ତି, କହୁଛନ୍ତି ନାଇଁ କିଏ ଗୀତା ନ ରଖୁ ତାକୁ କୌଣସି ଗୀତା ଖାଲି ଛୁଇଁଲୁ, ବହିଟା ଧରିବା ଦରକାର, ତାର ଏତେ ମୂଲ୍ୟ। ସାଧୁ ଭାଇ, ଏ ଜଗତର ଭକ୍ତିର ମୂଲ୍ୟଟା ସାଧୁମାନେ ଜାଣନ୍ତି ନା, ଆଉ ଏ ଜଗତର ଲୋକ କ'ଣ ଜାଣିବେ? ସେଥିପାଇଁ ସେ ସବୁ କେତେ କେତେ ସାଇଣ୍ଟିଫିକାଲି ଏ ଜିନିଷଟା ସବୁ କରିଛନ୍ତି। ଯେଉଁଟା ଗୋଟେ ସ୍ୱୀକୃତି ପ୍ରାପ୍ତ, ଶକ୍ତି ସ୍ୱୀକୃତି ପ୍ରାପ୍ତ ହେଇଗଲେ, ସ୍ୱୀକୃତିଟା ବଢ଼ିଲା, ଏଣେ ଅପରାଧ କଲାନି, ନିଷ୍କାମ ଭାବନା ତାର ଜ୍ଞାନ ସ୍ତରକୁ ଆସିଲା, ତାର ମନ ଚିତ୍ତଟା ସେ ବୁଝିଦେବ ମୋ ଆତ୍ମାଟା। ତାକୁ କ'ଣ କହିବାକୁ ପଡ଼ିବ? ତୁ ମଙ୍ଗଳାରତିଆ ଗୁରୁ ପୂଜା ଏଇଟା କୋଉଠୁ ବୁଢା ହେଲା ପାଇଁ ତ, ଏଇଟା ସ୍ୱୀକୃତି ନାହିଁ, ସ୍ୱୀକୃତି ଦିନ ଯେଉଁଟା ସେ ବୁଝିପାରୁନି ଗୁରୁ ପୂଜାର କ'ଣ ମୂଲ୍ୟ, ଭଗବାନଙ୍କୁ ଦର୍ଶନ କରିବା କ'ଣ ମୂଲ୍ୟ, ତାକୁ ତୁମେ କେଉଁ ସେଣ୍ଟରକୁ ପଠାଅ, କେତେ ପନିସମେଣ୍ଟ ଦିଅ, କ'ଣଟା ହବ? ତା ସ୍ୱୀକୃତିରେ ନାହିଁ ଆଉ। ସେଥିପାଇଁ ଆଚାର୍ଯ୍ୟ ମାନେ ଫୋର୍ସଫୁଲି କହୁଛନ୍ତି 24 ଘଣ୍ଟା ଏନ୍ଗେଜମେଣ୍ଟ ଏ ତାର ବଢ଼ିଆ ଦରକାର ନା ସ୍ୱୀକୃତି, ଏଭଳିଆ କ'ଣ ହବ ତାର ସ୍ୱୀକୃତିଟା? ଆଖ୍ୟ ହେଇଗଲା ଆଉ, ସ୍ୱୀକୃତି ହେଇଗଲା, ଭଜନଟା କ'ଣ କରିଛି ସେ ବୁଝିପାରୁନାହାନ୍ତି କାହିଁକି ଏତେ ଷ୍ଟ୍ରିକ୍ଟ ନିୟମ କରାହଉଛି। ଆରେ ଭଜନ କରିବା ଲୋକ ଭଜନ କରିନବ ନା, ରାତିର ଲୋକ 2-3 ଉଠି ପଡ଼ୁଛନ୍ତି ତାଙ୍କ କାମ ପଡ଼ିଲେ, କାରଣ ତାଙ୍କ ଦାୟିତ୍ୱଟା ଦାୟିତ୍ୱବୋଧ ଅଛି। ଆମର ଦାୟିତ୍ୱବୋଧ ନାହିଁ, ଗୋଟେ ଭକ୍ତି ମତେ କରିବାକୁ ପଡ଼ିବ, ତୁମକୁ ଠେଲିବ କିଏ? ଗୁରୁ କ'ଣ ସବୁଦିନ କହିବେ? ଗୁରୁ ସବୁଦିନ ଜଗତର ରହିବେ? ହେ ଆମ ଗୁରୁଦେବ ଛାଡ଼ି ଚାଲିଗଲେ, କିଛି କିଛି ବି କହିକି ଗଲେନି, ମନ୍ଦିର କେମିତି ଚାଲିବ କ'ଣ କରିବ କିଛି ନାହିଁ, ସିଧା ଭଗବାନ ଡାକିଲେ ଚାଲ। ଯେତେବେଳେ ଆଜି ପ୍ରଭୁପାଦ ଶିଷ୍ୟ ସେମାନେ ଦିନେ ଚାଲିଯିବେ ନା, ସବୁଦିନ ରହିବେ କି? ଚାଲିଗଲେ କେତେ ଜଣ 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 ଯାଉଛନ୍ତି, ତାପରେ ତୁମେ କ'ଣ କରିବ? ତୁମେ କ'ଣ କରିବ? ଯିଏ କେବଳ ଗୁରୁଙ୍କ କତୁରୁ ଶିଖିଥିବ ଜୀବନରେ, ତାଙ୍କୁ ନିଜର କରିଥିବ, ସେ ଗୁରୁ ତାଙ୍କୁ କରୁଣା କଲେ ତାଙ୍କ ପାଖକୁ ସେ ଜିନିଷଟା ଦେଖା କରି ଭିଲ ହବ, ଏଇଟା ଗୁରୁଙ୍କ ଶିକ୍ଷା। ଆଉ ସବୁବେଳେ ସେ ଗୁରୁଙ୍କୁ ଡାକେ, ମୋତେ ଟିକେ ବଞ୍ଚା, ମୋତେ ଟିକେ ବଞ୍ଚା। ସେ ଆଉ ଏସବୁ ହଜାର କଥା ମୁଣ୍ଡ ବୁଲୁନି, କ'ଣ ହେଉଛି କ'ଣ ହବ, ଏଠି କ'ଣ ହେଉଛି ସେଠି କ'ଣ ହେଉଛି, ଇଏ ଏହା କରୁଛି, ଏ ଡିବୋଟି ଏହା କରୁଛି, ଏଇଟା ଫାଲତୁ ଜିନିଷ, ଏଇଟା ସବୁ ଟାୟାର୍ଡ ହେଇଗଲେଣି ମୁଁ ଶୁଣି ଶୁଣିକି। ଆମକୁ ଜବ୍ କରିବାର ଅଛି, ମୋତେ ଜବ୍ ଫିନିଶ୍ କରିବାର ଅଛି, ଏଇଟା କ'ଣ ଶୁଣିବାର ଅଛି ଫାଲତୁ? ଏ ବିଷୟରେ ତା ବିଷୟରେ ଏହା କଲା ସେଆ କଲା ଅଯଥା, ଏଗୁଡ଼ା ଫାଲତୁ ଜିନିଷ ବନ୍ଦ କର। ଆମର ଗୋଟେ ବହୁତ ବଡ଼ ଜୀବନ, ଆମ କୃଷ୍ଣଙ୍କୁ ପାଇବାର ଅଛି। କୃଷ୍ଣ ମିଳିବେ କି ନାହିଁ ଆମେ ଜାଣିନେ, ପୁଣି ଆମେ ଟ୍ରାଏ କରିବା ଦରକାର, ଆମେ ଚେଷ୍ଟା କରିବୁ ତାଙ୍କ ପାଇଁ ସେବା କରିବୁ। ଆଉ ତ ବୁଝିପାରିବେନି ଏଇସବୁ ଅଧିକାର ଗୁଡ଼ାକ ସବୁ ଭାବୁଛନ୍ତି ନିଜେ ନିଜେ ପରିବର୍ତ୍ତନ ହେଇଯିବ, ହବନି ହବନି ବାପା, ଏଇ ପ୍ରୋସେସରେ ହିଁ ହବ। ସେ ଭଗବାନ ଅର୍ଜୁନଙ୍କୁ ବର୍ତ୍ତମାନ ଏଇ ଯେଉଁ ଶ୍ଳୋକରେ କହୁଛନ୍ତି, ଦେହି ନିତ୍ୟବଦେହମ ଦେହି ସର୍ବସ୍ୱ ଦେହେ ସର୍ବସ୍ୱ ଭାରତ ତସ୍ମାତ୍ ସର୍ବାଣୀ ଭୂତାନି ନ ତୁମ ସୂଚିତ ମହାରାଶି। କେବେ ଦୁଃଖ କରିବା ଉଚିତ ନୁହେଁ, କୌଣସି ପରିସ୍ଥିତିରେ ଦୁଃଖ କରିବା ଉଚିତ। ଆଉ ଅର୍ଜୁନ ବି ସେଭଳି ବହୁତ ବଡ଼ ପ୍ରଭୁବାଜୀ ମହାରାଜ ପ୍ରଥମେ ପ୍ରଥମ ଅଧ୍ୟାୟରେ ଅର୍ଜୁନ କେତେ ପ୍ରଶଂସା କରିଛନ୍ତି, ଗୋଟେ ବୈଷ୍ଣବର ଗୁଣ ତାଙ୍କ ପାଖରେ ଅଛି। ଭଗବାନ ଧର୍ମ କଥା କହୁଛନ୍ତି, କିନ୍ତୁ ସେ କେବେ ବି ଚାହୁଁନାହାନ୍ତି କଷ୍ଟ ଦେବା ପାଇଁ କାହାକୁ, ଦ୍ରୋଣଙ୍କୁ ଭୀଷ୍ମଙ୍କୁ। ଏଇଟା ଭଲ ନେଚର, ଭଲ ଗୋଟେ ଜିନିଷ ରହିଛି, ସ୍ୱଭାବଟା ଦୁସରା ଜିନିଷ, ଧର୍ମଟା ଦୁସରା ଜିନିଷ। ବହୁତ ଲୋକ ଅଛନ୍ତି ତାଙ୍କ ସ୍ୱଭାବଟା ଭଲ ନୁହେଁ, ଯଦି ସ୍ୱଭାବଟା ତାଙ୍କର ଭଲ ନୁହେଁ ତାଙ୍କ ପାଇଁ ଧର୍ମ କରିବାଟା କଠିନ, କିନ୍ତୁ ତାଙ୍କର ଇଚ୍ଛା ଅଛି ଧର୍ମ କରିବା ପାଇଁ, ତାଙ୍କ ପାଇଁ କଠିନ। କିନ୍ତୁ ବହୁତ ଲୋକଙ୍କର ସ୍ୱଭାବଟା ଭଲ କିନ୍ତୁ ଧର୍ମର ରୁଚି ନା, ଦୁର୍ବଳତା ଯୋଗୁଁ ତାଙ୍କ ହାର୍ଟ ନେଚର ଭଲ, ସବୁ ଭଲ। ସେ ଗୋଟେ ପିଲାଟା ସେଥିରେ ରହୁଥିଲି, ସେ ସବିଟାରେ ସେ ପିଲାଟାକୁ ଭଲ ପାଏ, ବୁଝାରି ଥିଲା ମୁଁ ତାକୁ। ଆଉ ବହୁତ ସବୁ ବୈଷ୍ଣବ ସେବା କରେ, ସବୁ କରିବ, ଭାରି ସବଷ୍ଟ୍ରାକ୍ଟେଡ୍ ପିଲା। ତାଙ୍କୁ ଜଣେ ଧରିକି ଆସିଲେ ମୁଁ ତାଙ୍କୁ କହିଥିଲି, ମୁଁ ନାରୀ ଏ ପିଲାମାନେ ବହୁତ ଭଲ ପିଲା, କିନ୍ତୁ ଏମାନଙ୍କ ଯଦି କେବେ ଦୁର୍ବଳତା ଆସିବ ଆମେ କିଏ ରକ୍ଷା କରିପାରିବେନି, କି କାରଣ ସେମାନେ ସବଷ୍ଟ୍ରାକ୍ଟେଡ୍ ପର୍ସନ୍ ନା, ସେମାନଙ୍କ ଦୁର୍ବଳତା ଯେ ଥରେ ପଶିଗଲେ ତାଙ୍କ ମୁଣ୍ଡ ଭିତରେ ଦୁର୍ବଳତା, କାହିଁକି ସବୁ କରୁଛନ୍ତି ଉତ୍ସାହରେ କରୁଛନ୍ତି କରୁଛନ୍ତି ଭଲ, କିନ୍ତୁ ଯଦି ନେଚରଟା ଭଲ ହେଇଥିଲେ କ'ଣ ହେଉଛି, ଭକ୍ତି କରିବାର ଆଗ୍ରହଟା ରହିବା ଦରକାର, ସେଟା ସଙ୍ଗରୁ ଆସିବ। ଏ ଜଗତର ବିଚିତ୍ର ଭଗବାନ ତିଆରି କରିଛନ୍ତି ନା, ଜଣଙ୍କର କ'ଣ କୁହନ୍ତି, କାନ ଅଛି ସୁନା ନାହିଁ, ସୁନା ଅଛି କାନ ନାହିଁ, ଦୁଇଟା ଯାକ ଜିନିଷ ମିଳିବା ଲୋକ ଜଗତର ବହୁତ କମ୍, ଯାହା କତର ସୁନା ଅଛି ତାର କାନ ନାହିଁ, କାନ ନାହିଁ କ'ଣ କ'ଣ କହିଲେ ବା ମିଳିବ, କାନ ନାହିଁ ବଞ୍ଚିଛି କି, ସୁନା ଅଛି ପିନ୍ଧି ପାରିବନି, ତାର ଏଠି କାନ ପାନ ରହି ଯେଉଁ କାନ କାନ ପାନ ଫୋଡ଼ା ହୁଏ, ଛୁଆଟି ଗୋଟେ କାନ ଫୋଡ଼େନି କିମ୍ବା କାନ ଫୋଡ଼ିଛି, ଏଠି ତ ଘା ହେଉଛି ସବୁ, ସେ ପିନ୍ଧି ପାରିବେନି। ଏ ସୁନା ପୁନା ବହୁତ ଲୋକଙ୍କ ଦେହରେ ଯାଇନି, ସବୁ କୁଣ୍ଡେଇ ମୁଣ୍ଡେଇ ହେଇକି ସବୁ ସୁନା କିନ୍ତୁ ଗଦା ଗଦା ରଖିଛି, କ'ଣ ପିନ୍ଧି ପାରୁନି, କାନ ଅଛି ସୁନା ନାହିଁ, ତାର ସୁନା ଅଛି କାନ ନାହିଁ। ଆଉ ଜଣଙ୍କର କାନ ଅଛି, ସେ ଛୁଆଟି ବେଳେ ତୁଳସୀ କାଟି ପୁରେଇକି ରଖିଲାଣି, ଝିଅ ସବୁ ତୁଳସୀ କାଟି ପୁରାନ୍ତି, ମୁଁ ବରଫ ମନରେ ଅଛି। ଆଉ ମୁଁ ପଚାରେ ସବୁ କଥା ମୋର ଇନକ୍ୱାରି ନେଇଛି, କାହିଁ ଏଇଟା ଫୁଟଉଛ, କ'ଣ କରୁଛ, ଯେଉଁ କୁଟାନ୍ତି ସବୁ କ'ଣ ଏମିତି ହାତରେ ଗୋଟେ ଚିତା କୁଟେଇବେ, ଏଇଟା କାହିଁ କରୁଛ, କ'ଣ କରୁଛ, ଏହା ସବୁ ଛୁଆଟି ବେଳେ ମୁଁ ସବୁ ଇଏ ଦେଖୁଛି, ମୁଁ କ'ଣ କାନରେ ପୁରୁଛ ନା, ତୁଳସୀ କାଠି, ତୁଳସୀ କାଠି ସବୁ ପୁରେଇକି ରଖନ୍ତି, ବଢ଼ିଗଲେ ବାହା ହେବା ପୂର୍ବରୁ ତାଙ୍କୁ ଟିକେ କାନରେ ସୁନା ଦେବାକୁ ପଡ଼ିବ, ତୁଳସୀ କାଠି ପୁରାନ୍ତି, କିନ୍ତୁ ପବିତ୍ର ଯାହା ତୁଳସୀ କାଠି ପୁରାନ୍ତି ନା, ଏ ଜାଣେ ତୁଳସୀର କିଛି ରିଆକ୍ସନ ନାହିଁ, ସର୍ବ କିଛି କ୍ଷତି କରିବେ, ଅଲା କାଠି କୁଆଡ଼େ ପଚାପୋଚି କରିବ, ରିଆକ୍ସନ ହବ, ତୁଳସୀ କାଠି ପୁରେଇ ରଖିଥିବେ, ହେଲେ ସେ କରିବାର ଯିଏ ସୁନା ତା କତରେ ନାହିଁ, ଆଉ ସେ କାନ ଫୁଟେଇକି ରଖିଥା ବାପା, କାନ ଫୁଟେଇକି ରଖିଛି କିନ୍ତୁ କ'ଣ ନାହିଁ, ସେଇଭଳିଆ ଏ ଭକ୍ତିର ବି ସେଇ ବାପା, ସ୍ୱଭାବ ଭଲ ଥିବ ତାକୁ ଭକ୍ତ ସଙ୍ଗ ଭଲ ଲାଗୁନଥିବ, ତାକୁ ଏ ଫିଲୋସଫି ଭଲ ଲାଗୁନଥିବ, ତା ପୂର୍ବ ସୁକୃତ ଭଲ ନାହିଁ, ବଳବାନ ନାହିଁ, ସ୍ୱଭାବ ଭଲ ସବୁ ଭଲ କିନ୍ତୁ ତାକୁ ଏ ଜିନିଷଟା ତାକୁ ସୁଟ୍ ହଉନି, କାରଣ ତାର ଗୋଟେ ରୁଚି ଅଲଗା ରହିଛି, ତାକୁ ଏଇଟା ପସନ୍ଦ ଲାଗୁନି, ତା ପାଇଁ ଗୋଟେ ପ୍ରୋବ୍ଲେମ ହେଲା। ଆଉ ଜଣଙ୍କର ସ୍ୱଭାବ ଭକ୍ତି କରିବାକୁ ଇଚ୍ଛା କିନ୍ତୁ ତାକୁ ସ୍ୱଭାବ ସୁଟ୍ କରୁନି, ତାର ରୁକ୍ଷ ସ୍ୱଭାବ ବା ତାର ଆଡଜଷ୍ଟମେଣ୍ଟ ଲାଇଫ ଆସୁନି, କିନ୍ତୁ କରିବାକୁ ଇଚ୍ଛା, ଜଗତର କେତେ କଷ୍ଟ, ଆଉ କ'ଣ କରିବେ ସେ, ପୁଣି ତାକୁ ଦୁଇ ଜଣ ଜଣଙ୍କ ପ୍ରାର୍ଥନା କରିବାକୁ ପଡ଼ିବ, କାରଣ ଏଇଟା ଗୋଟେ ବହୁତ ବଡ଼ ମନେ ରଖିବାକୁ ପଡ଼ିବ, ଅନ୍ଧକାର ଭିତରୁ ଗୋଟେ କୁହନ୍ତିନି ସେ ଗାଁ ଗହଳିରେ କୁହନ୍ତି, ପଙ୍କ ଭିତରୁ ଯେମିତି ପଦ୍ମ ଆସେ, ବୁଝିପାରିଲନି, ପଦ୍ମ କେଉଁଠି ଆସୁଛି, ପଙ୍କ ଭିତରୁ, ପଙ୍କଟା କ'ଣ ଗନ୍ଧ ନା, ଆଉ ଗନ୍ଧ କୁଣ୍ଡେଇ ହବ ସବୁ ହବ, ତା ଦେହରେ ପଦ୍ମ ଆସୁଛି, ଇଏ ବଣ କେତେ ଭୟଙ୍କର, ବାଘ ସିଂହ ସାପ ସବୁ ରହୁଛନ୍ତି, ତା ଭିତରେ ମଲ୍ଲି ଫୁଲ ଫୁଟୁଛି, ସେଭଳିଆ ଶରୀର ଜୀବନରେ କୃଷ୍ଣଙ୍କ ତାଙ୍କର ଯେଉଁ ତତ୍ତ୍ୱ ଜାଣିବା, ଗୁରୁ ବୈଷ୍ଣବଙ୍କୁ ଭଲ ପାଇବା, ତାଙ୍କର ଯେଉଁ ଜିନିଷଟା ରିଭିଲିଂ ହବ, ଏଇଟା ଗୋଟେ ସେଇଭଳିଆ ବୋଲି ଜାଣ, ସଜା ଜିନିଷ ନୁହେଁ, କାରଣ ୟାର ବ୍ୟାକଗ୍ରାଉଣ୍ଡରେ ପୁରା, ଯଦି ଆଜି ମୁଁ ସେ ଏଡିଟିଂ କରୁଥିଲି ଗୁରୁଦେବ କ୍ୟାସେଟ୍ଟା ମୁଁ ଶୁଣୁଥିଲି, ସେଥିରେ ପୁରା ଗୁରୁଦେବ ଗୋଟିଏ ସେ ଗୋଟିଏ ଜିନିଷ ବାରମ୍ବାର ଦୋହରଉଛନ୍ତି, ଭକ୍ତିନାଥ ଠାକୁରଙ୍କର କଥାଟା ବାରମ୍ବାର ଦୋହରଉଛନ୍ତି, ସିମ୍ପ୍ଲିସିଟି ବୈଷ୍ଣବିଜିମ୍, ସିମ୍ପ୍ଲିସିଟି ବୈଷ୍ଣବିଜିମ୍, ତୁମେ ସରଳ ନହେଲେ କିଛି ଜିନିଷ ତୁମକୁ ରିଭିଲିଂ ହେବନି, ଆଉ ତୁମେ ସରେଣ୍ଡର ବି ହେଇପାରିବନି, ତୁମେ ସରଳ ଯଦି ନୁହଁ ତୁମେ ସରଳାଙ୍କ ହେଇପାରିବନି, ଗୁରୁଦେବ କାଟି ଦେଉଛନ୍ତି ପୁରା, ତୁମେ ସେଟା ଆର୍ଟିଫିସିଆଲ କିମ୍ବା କଣ୍ଡିସନାଲ କିମ୍ବା ପାର୍ସିଆଲ, ତୁମେ ସରଳ ନୁହଁ ଆଉ ଭଗବାନଙ୍କ ତୋର କେମିତି ତୁମେ ଛୁଆଟା ସରଳ ବୋଲି ସେ କ'ଣ କହୁଛି, ସରଳ ମା, ହେ ମା 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 ଖାଇବୁ ଦେ ମା, ବଢ଼ିଗଲେ ସେ କ'ଣ ମା କହିବ ହୋଟେଲ ବଡ଼ ଛୁଆ, ଆଉ ତାକୁ ତାକୁ ଟିକେ କ'ଣ ଧମକେଇ ଦେବ, କ'ଣ ହେଲା ଘରେ ଡିପାର୍ଟମେଣ୍ଟ କରି ହୋଟେଲ ପଳେଇବ, ଛୁଆଟା ଧମକେଇଲେ କୁଆଡ଼େ ଯିବ, ଛୁଆଟା ଧମକା ଧମକି କ'ଣ କୁଆଡ଼େ ଆସିବ, ସେଠି ମା କତି ଆସି, ସରଳ ବା ସିମ୍ପୁଲ, ତେଣୁ ଇଏ ତ ସବୁ ପୂର୍ବର ସଂସ୍କାର ଉପରେ ଡିପେଣ୍ଡ କରୁଛି, ଆଉ ସେ ସଂସ୍କାରଟାକୁ ପରିବର୍ତ୍ତନ କରିବା ପାଇଁ ଅଧିକାରକୁ ସଂସ୍କାର ହିସାବରେ ଅଧିକାର ଆସୁଛି, ସେଟାକୁ ପରିବର୍ତ୍ତନ କରିବା ପାଇଁ ଆଚାର୍ଯ୍ୟମାନେ ସିଷ୍ଟମ ଗୁଡ଼ା ଦେଇଛି, ସେଥିପାଇଁ ଆମେ ଯଦି ଚାହୁଁଛେ ଏ ମିଶନଟାକୁ ଇସ୍କନକୁ ଯେଉଁ ଇସ୍କନକୁ କ୍ୟାରି କରିବା ପାଇଁ, ପ୍ରପଦୀ ମହାରାଜ କହୁଛନ୍ତି ୟାର ଯେଉଁ ପରମ୍ପରା ଯେଉଁ ରହିଛି ଏଇଟା ଇମ୍ପୋର୍ଟାଣ୍ଟ ହେଉଛି, ଆମର ପ୍ରପଦ କହୁଛନ୍ତି ଟେପୁଟ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ପ୍ରିଚିଂ ଇଜ୍ ଇମ୍ପୋର୍ଟାଣ୍ଟ, ମନ୍ଦିର ଆମର ଏତେ ଗୁରୁତ୍ୱ ନାହିଁ, ପ୍ରଚାର କରିବା ଦରକାର, ବହୁତ ଲୋକ କଷ୍ଟ ପାଉଛନ୍ତି, ତୁମେ ଯାଅ ପ୍ରପଦ, ଯେଉଁ ତାଙ୍କର ଯେଉଁ ସ୍ପିରିଟ ଅଦ୍ଭୁତ ସ୍ପିରିଟ, ପ୍ରପଦ କହୁଛନ୍ତି ଯାଅ ଯାଅ ସବୁ ପ୍ରଚାର କର, ବସନି ଆଇଡିଆଲି ସିମ୍ପୁଲି, ତୁମେ ଭାବନି ଆମେ ଆମେ ଆରାମସେ ଖାଇ ପିଇକି ରହିବୁ, ଏଇଟା ଗୋଟେ ସାଧୁମାନଙ୍କର ଗୋଟେ ରୋଗ ବୋଲି ଜାଣ, ଯେ ସାଧୁ ଜୀବନରେ କିଏ ଭାବୁଛି ମୁଁ ଆରାମସେ ଖାଇ ପିଇକି ରହିବି, ମୁଁ ଏଇଥିପାଇଁ ଘର ଛାଡ଼ିଛି, ହି ୱିଲ୍ ବିକମ୍ ଏ ଡିଜିଜ୍ ପର୍ସନ୍, ସ୍ପିରିଚୁଆଲ ଡିଜିଜ୍, ମେଟେରିଆଲ ଡିଜିଜ୍, ତୋ ଦେହ ଅଛି, ତୁମେ ୟଙ୍ଗ ଏଜ୍ ଲୋକ, କାମ କର୍ମ କରିବନି, ସେବା କରିବନି, କି କ'ଣ କରିବ, ଆଉ ହାଇ ରିଚ୍ ଫୁଡ଼୍ ଗୁଡ଼ା ଖାଇବ, ଦେହ ରୋଗ ଗଲା ମାନସିକ ରୋଗ ବି ହେଇଯିବ, ଭକ୍ତି ବି ହେବନି, କିନ୍ତୁ କେମିତି ହେବ, ତୁମେ ତୁମେ ସ୍ୱୀକୃତିରେ ନାହିଁ, ଆଉ କେଉଁ କୃଷ୍ଣ ବର ମନ ଲାଗିଯିବ ନା କ'ଣ, ଇଏ ହେବନି, ତେଣୁ ଅଧିକାରଟା ଏ ଆଜିର କଥା ପଡ଼ିଯିବ, ଅଧିକାରଟା ପରିବର୍ତ୍ତନ ଏମିତି କରିହେବନି, ଅଧିକାରକୁ ପରିବର୍ତ୍ତନ ହେଲା ଆଚାର୍ଯ୍ୟ ପରମ୍ପରାରେ ଗୁରୁବାନୁଗତ୍ୟରେ ସେବା କରିକି କୃପାଟା ପ୍ରାପ୍ତ ହେଲେ ତାଙ୍କ କୃପା ହିଁ ଅଧିକାର, ତେଣୁ କର୍ମାଧିକାରରୁ ଆମେ ଯିବା ଜ୍ଞାନାଧିକାରରୁ, ଜ୍ଞାନାଧିକାରରେ ମହତ୍ତର କୃପା ପ୍ରାପ୍ତ ହେଲେ ଜଣେ ଭକ୍ତି ଅଧିକାର, ଭକ୍ତି ଅଧିକାର ହିଁ ଜୀବ ରହୁଛି, ସେଇଟା ସେଟା ସେଇ ଭକ୍ତି ଅଧିକାରଟା କେବଳ ମହତ୍ତର କୃପା ମିଳିବ, ସେଥିପାଇଁ ପ୍ରହ୍ଲାଦ ମହାରାଜ ସେଟାକୁ ଇଣ୍ଡିକେସନ କଲେ, ମୁଁ ସମ୍ପାଦର ଯେଉଁ ବିଷୟ କମ ଆମର ଭରତ ମହାରାଜ ସେଟାକୁ କହିଲେ, ଭରତ ରାଜା ରଘୁବଣଙ୍କୁ ସେ କଥା କହିଲେ, ମହାପ୍ରଭୁ ଯୁଦ୍ଧଯୁଦ୍ଧ ମଧ୍ୟ ସେ କଥା କହିଲେ, ମହତ୍ତର କୃପା ବିନା କୋନ କର୍ମ ଭକ୍ତି ନ, ସବୁ ସମସ୍ତଙ୍କର କନକ୍ଲୁଜନ ଗୋଟେ, ଆମର ଏଠି ବି ଆସିଲା ଗୁରୁବାଷ୍ଟକ ଯଶୀ ପ୍ରସାଦ ଭଗବତ ପ୍ରସାଦ, ସବୁ ସେ ଭକ୍ତି ଠାକୁରଙ୍କର ଶୁଦ୍ଧ ଭକ୍ତ ଚରଣ ରେଣୁ, ନରୋତ୍ତମ ଦାସ ଠାକୁରଙ୍କର ସେ ଗୁରୁଚରଣ ପଦ୍ମ, କୁଆଡ଼େ ତୁମେ ଦେଖୁନି ଜୁଆଡ଼ଟା ହାତ ବୋଲିବ, ସବୁଆଡ଼େ ସବୁ ସେଇ ଜିନିଷ ଗୋଟେ ଅଛି, ତୁ ଏତେ କନକ୍ଲୁଜନଟା ଦେଖିବା ଦରକାର ନାହିଁ, କନକ୍ଲୁଜନ ସବୁ କାହିଁ ଲେଖିଛନ୍ତି, କାହିଁକି ସେସବୁ ଗୁରୁଙ୍କ ତ୍ରାଣୀ ପକେଇଛନ୍ତି, ଭକ୍ତିଟା କରିବାକୁ ହେଲେ ନିଜର ଅଧିକାର ଦରକାର, ଅଧିକାରଟା ନିଜର ହେଇପାରିବନି, ଅଧିକାରଟା ଭକ୍ତି ଅଧିକାରଟା ଗୁରୁଙ୍କ କୃପାରୁ ମିଳିବ, ସେଥିପାଇଁ ଜଣେ ଗୁରୁଙ୍କର ଦାସ ହେଇବାକୁ ରହିବାକୁ ପଡ଼ୁଛି, ବହୁତ ଜିନିଷ ତୁମକୁ ଆମର ସ୍ୱଭାବ ହିସାବରେ ପସନ୍ଦ ଲାଗେ ନା, କିନ୍ତୁ ପସନ୍ଦ ନ ଲାଗିଲେ କରିବାକୁ ପଡ଼େ, ଭଲ ସୁଖ ଦୁଃଖ କିଛି ନାହିଁ, ଏଇଟା ଭଲ ଭୌତିକ ଦୁନିଆରେ ଭଲ ଗୋଟେ କ'ଣ ଅଛି, ଭଲ ରହିବା ଖାଇବା ଏଇଟା କରିବାକୁ ହେଲେ ବହୁତ ଭିକ ମାଗିଲେ ବି ଭଲ ମିଳିବ, ଭାବିଲେ ବୁଝୁଛ କି ନାହିଁ, ତୁମର ଯଦି ଖାନାପିନା ଭଲ ଦରକାର ଚାଲ ବୃନ୍ଦାବନ ପଳେଇବ, ସେ ଯେଉଁ ଡେଲି ତ ମିଳୁଛି, ସେ ଯେଉଁ ପୁରୀ ଏଠି ଖଟି କାହିଁ ଖାଉଛ, ଡେଲି ବୃନ୍ଦାବନରେ ମାଙ୍କଡ କଦଳୀ ଖାଇପାରୁନାହାନ୍ତି, ଆଉ କଦଳୀ ସେଉ ଆଉ କ'ଣ ସବୁ ଦିଆଯାଏ ନା ଚଣା, ସେ ଖାଉନାହାନ୍ତି ଅନଉନାହାନ୍ତି, ରାଧାରାଣୀଙ୍କ ଦାମ ଆଉ ଲୋକ ଆଣି ଗଦା କରୁଛନ୍ତି, ଆଉ ଯଦି ଭଲ ଖାଇବାର ଅଛି କାହିଁକି ଖଟୁଛ, ଚଣା ଖାଲି ମାଲପୁଆ ଡେଲି କ'ଣ ହେଟା ଏ ଯେଉଁ ଭଣ୍ଡାର ଡେଲି ତ ଚାଲିଛି, ଆଉ କ'ଣ ଡେଲି ମାଇକି ବାଜୁଥିବ ଭାଗବତ କଥା କୋଉଠି ଭଣ୍ଡାର ଖାଇବ, କୃଷ୍ଣଙ୍କୁ ପାଇବା ରାସ୍ତା ଅଲଗା, ଭଲ ରହିବାର ରାସ୍ତା ଅଲଗା, ଭଲ ରହିବା ରାସ୍ତାଟା ଅଲଗା, ଏଇ ଯେଉଁ ଭଲ ଦେହ ଭୌତିକ ସୁଖ ରହିବା, କୃଷ୍ଣଙ୍କୁ ପାଇବାଟା ଭଲ ଭଲ ରହିବା, ସେଇଟାକୁ ଟଲରେଟ୍ କରିବାର ଅଛି, ତେଣୁ ଅର୍ଜୁନଙ୍କୁ ଏଇଟା କହିସାରିଲା ପରେ 31 ଶ୍ଲୋକରେ କନକ୍ଲୁଜନ ଦେଇକି 31କୁ ପୁଣି କହିଲେ, ଦେଖ ଯଦି ମୁଁ କହିଦେଲେ ନା ତୁମକୁ ଦୁଃଖ କରିବା ଉଚିତ ନୁହେଁ, ଯଦି ଯୁଦ୍ଧ ନ କରିବ ତା ପରିଣାମଟା କ'ଣ ହବ, ପ୍ରଥମ ପରିଣାମ କହୁଛନ୍ତି, ସ୍ୱଧର୍ମମ ଅପି ଚାବେକ୍ଷ୍ୟମ ନ ବିକମ୍ପିତମ ରହସି ଧର୍ମାଦି ଯୁଦ୍ଧ ଶ୍ରେୟ ଅନ୍ୟତ୍ କ୍ଷତ୍ରିୟସ ନ ବିଦ୍ୟତେ, ସ୍ୱଧର୍ମମ ଅପି ଚାବେକ୍ଷ୍ୟମ ନ ବିକମ୍ପିତମ ରହସି ଧର୍ମାଦି ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷତ୍ରିୟସ ନ ବିଦ୍ୟତେ, କ୍ଷତ୍ରିୟ ହିସାବରେ ତୁମର କର୍ତ୍ତବ୍ୟ କଥା ବିଚାର କଲେ ତୁମକୁ ଏହା ଜାଣି ରଖିବାକୁ ହେବ ଯେ ଧର୍ମ ଯୁଦ୍ଧରେ ଅଂଶଗ୍ରହଣ କରିବା ଅପେକ୍ଷା ତୁମ ପକ୍ଷରେ ଆଉ କୌଣସି ମଙ୍ଗଳ କାର୍ଯ୍ୟ ନାହିଁ, ଏବଂ ସେଥିପାଇଁ ଏଥିରେ ଦ୍ୱିଧାବୋଧ କରିବାର ଆଉ କିଛି ନାହିଁ। ଭଗବାନ କନକ୍ଲୁଜନ ଦେଇଦେଲେ, ଯଦି ତୁମେ ଯୁଦ୍ଧ ନ କରୁଛ, ପ୍ରତ୍ୟେକ ପଜିଟିଭ ଜିନିଷକୁ କହିବେ, ମାନେ ଯୁଦ୍ଧ କଲେ କ'ଣ ଲାଭ, ଭୁଲ କହିଲି, ଆଗେ ଯୁଦ୍ଧର ଲାଭଟା କ'ଣ କହିବେ, ତାପରେ ଯୁଦ୍ଧର କ୍ଷତିଟା କ'ଣ କହିବେ, ଯୁଦ୍ଧ ନ କରିବ କ'ଣ ହବ, ଏ ଚାଲିବ ଏ ଶ୍ଳୋକଟା ବର୍ତ୍ତମାନ। ସୁଧର୍ମ ବିଚାର ଦେଖିଲେ ନବିକାନ୍ତ ମୋର ସିଧର୍ମାଦି ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷତ୍ରିୟ ବିଦ୍ୟତେ, କ୍ଷତ୍ରିୟ ହିସାବରେ ତୁମର କର୍ତ୍ତବ୍ୟ କଥା ବିଚାର କଲେ ତୁମକୁ ଏହା ଜାଣି ରଖିବାକୁ ହେବ ଯେ ଧର୍ମ ଯୁଦ୍ଧରେ ଅଂଶଗ୍ରହଣ ଅପେକ୍ଷା ତୁମର ପକ୍ଷରେ ଆଉ କୌଣସି ମଙ୍ଗଳକର କାର୍ଯ୍ୟ ନାହିଁ, ଏବଂ ସେଥିପାଇଁ ଏଥିରେ ଦ୍ୱିଧାବୋଧ କରିବାର ଆଉ କିଛି ନାହିଁ। ଏଇଟା ତୁମର କେବଳ ଏକମାତ୍ର ମଙ୍ଗଳ, ଯୁଦ୍ଧ କର, ତୁମେ କ୍ଷତ୍ରିୟ ଆଉ ତୁମ ଧର୍ମଟା ଏଇଟା ଭାବାର୍ଥ। ସାମାଜିକ ବ୍ୟବସ୍ଥା ଚାରିବର୍ଣ୍ଣର ବ୍ୟବସ୍ଥା ଅଛି, ତନ୍ମଧ୍ୟରେ ଦ୍ୱିତୀୟ ବର୍ଣ୍ଣ ହେଲା କ୍ଷତ୍ରିୟ। ସୁନ୍ଦର ଶାସନ ବ୍ୟବସ୍ଥା ନିମିତ୍ତ ଏହି ପ୍ରକାର ବ୍ୟବସ୍ଥା କରାଯାଇଛି। କ୍ଷତ ଶବ୍ଦର ଅର୍ଥ ହେଲା ଆଘାତ ବା ବିପଦ, ଆଘାତ ବା ବିପଦରୁ ଯେ ରକ୍ଷା କରନ୍ତି ତାଙ୍କୁ କ୍ଷତ୍ରିୟ କୁହାଯାଏ। ତ୍ରାୟତେ ଶବ୍ଦ ଅର୍ଥ ରକ୍ଷା କରିବା, କ୍ଷତ୍ରିୟ। ବଣରେ ହତ୍ୟା କରିବା ନିମିତ୍ତ କ୍ଷତ୍ରିୟମାନଙ୍କୁ ତାଲିମ ଦିଆଯାଏ। କ୍ଷତ୍ରିୟ ବଣକୁ ଯାଇ ବ୍ୟାଘ୍ର ସହିତ ସମ୍ମୁଖରେ ଯୁଦ୍ଧରେ ବ୍ୟାପୃତ ହେବା ବା ସମ୍ମୁଖ ଯୁଦ୍ଧ ନିମିତ୍ତ ତାକୁ ଆହ୍ୱାନ କରିବ ଏବଂ ତରବାରୀ ସାହାଯ୍ୟରେ ବ୍ୟାଘ୍ର ସହିତ ଯୁଦ୍ଧ କରିବ। ଯୁଦ୍ଧରେ ବ୍ୟାଘ୍ର ନିହତ ହେଲେ ତାକୁ ରାଜକୀୟ ଆଡ଼ମ୍ବରରେ ସମାଧି ଦିଆଯିବ। ଏ ପ୍ରଥା ଏବେ ସୁଦ୍ଧା ଜୟପୁରର କ୍ଷତ୍ରିୟ ରାଜାଗଣ ପାଳନ କରି ଆସୁଥିଲେ। ଏସବୁ କ୍ଷତ୍ରିୟ ଦୁଇଟାରେ ପ୍ରାଶ୍ଚିତ କିଛି ନାହିଁ ନା, କୁଆଡ଼ୁ କୁଆଡ଼ୁ ଆଚାର୍ଯ୍ୟମାନେ ଆଣି କ'ଣ ସେମାନଙ୍କର ଅବଦାନ ମୋ ମୁଣ୍ଡ ଘୁରିଯାଉ ଶୁଣିବି। କେତେ ବଡ଼ ବଡ଼ ସେମାନେ ଭଗବାନଙ୍କ ନିଜ ଲୋକ ନହେଲେ, ଯେଉଁମାନେ ରାଧାକୃଷ୍ଣ ପ୍ରେମ ଲୀଳାରେ ଡୁବୁଥିଲେ, ସେ ଆମମାନଙ୍କ ପାଇଁ କ'ଣ ନ କରିଛନ୍ତି, କେଉଁଠୁ ବେଦ ବେଦାନ୍ତ ଆଣିକି ସବୁ ବଳଦେବୀ ଦେହ ସବୁ ଦେବେ। ଏକ ତିରିଶ ଲୋକରେ ଅର୍ଜୁନ ଯୁକ୍ତି ଯଦି କରିବେ, ହିଂସା ହେବନି, ପାପ ହେବନି, ମରିଯିବେ ତ ଲୋକ, ପ୍ରାଶ୍ଚିତ କରିବାକୁ ପଡ଼ିବ ନାହିଁ, କିଛି ପ୍ରାଶ୍ଚିତ ନାହିଁ କ୍ଷତ୍ରିୟ କିଛି ପ୍ରାଶ୍ଚିତ କରିବାକୁ ପଡ଼ିବ ନା, କାହିଁକି ସେଇଟା ଧର୍ମଯୁଦ୍ଧ ନା, ସେ କ'ଣ ଅଧର୍ମରେ କରୁଛି, କ୍ଷତ୍ରିୟ ହିଂସାର କିଛି ପାପ ନାହିଁ, କୌଣସି ପାପ କରିବାକୁ ପଡ଼ିବ। ଯେମିତି ସୋଲଜର ମାନେ ଆମର ଅଛନ୍ତି, କ'ଣ ବଡ଼ରେ ଅଛନ୍ତି, ବା ଯେ ବନ୍ଧୁକ ସେ ଗୁଳି କରିକି ମାରୁଛନ୍ତି, ବା ଗୁଳି କରିକି ମାରିଲେ ତାଙ୍କର ଦୋଷ ହବ ନାହିଁ, ସେ କ'ଣ ତାଙ୍କ ପାଇଁ ମାରୁଛନ୍ତି, ତାଙ୍କର କ୍ଷତ୍ରିୟ ଧର୍ମଟା ସେଇଟା, ସେଠି କ୍ଷତ୍ରିୟ ଧର୍ମ ପାଳନ କରୁଛନ୍ତି, ଏମିତି ନାହିଁ ଯେ ସେ ନରକକୁ ଯିବେ, ନରକକୁ ଯିବେ ଏମିତି ନାହିଁ, ଏବେ ପ୍ରାଶ୍ଚିତ କରିବାକୁ ପଡ଼ିବ ନାହିଁ। ଦୁଇଟି ଜାଗାରେ ପ୍ରାଶ୍ଚିତ ମନା ବଳଦେବୀ ଦର୍ଶନ କହିବେ, ଏଇ ଜାଗାରେ ତୁମେ ଚିନ୍ତା କରିବାକୁ ପଡ଼ିବନି, ଯଜ୍ଞର ଯେଉଁ ବଶୁବଦ୍ଧ ହେଉଛି ଆଉ କ୍ଷତ୍ରିୟମାନଙ୍କୁ ଯାହାକୁ ବଦ୍ଧ କରୁଛନ୍ତି, ସେଠି ପ୍ରାଶ୍ଚିତ କିଛି ଦରକାର ନାହିଁ, କୌଣସି ପ୍ରାଶ୍ଚିତ କରିବା ଆବଶ୍ୟକ ନାହିଁ। ଆଉ ଏଇ ଯେଉଁ ପ୍ରଭୁଜୀ ମହାରାଜ ଯେଉଁ ପୁରୁଣା କଥା କହୁଛନ୍ତି, ରାଜାମାନଙ୍କର ଯେଉଁ ଥିଲା ରାଜଧର୍ମଟା, କ୍ଷତ୍ରିୟମାନେ ଯାଉଥିଲେ କାହା ପଶୁମାନଙ୍କୁ ସବୁ, କାରଣ ଯୁଦ୍ଧ କରିବେ ନା, ଯୁଦ୍ଧଟା ତା ପୂର୍ବରୁ ତାଙ୍କ ବଣଙ୍କୁ ଯାଇକି ସବୁ ଶିକାର, ବ୍ୟାଘ୍ରକୁ ଆହ୍ୱାନ କରି ବ୍ୟାଘ୍ର ସାଙ୍ଗରେ ଯୁଦ୍ଧ କରିବେ, ଯେତେବେଳେ ବ୍ୟାଘ୍ର ମରିଗଲେ ତାକୁ ରାଜକୀୟରେ ସମାଧି ଦିଅ, ତା ସେ ଜୀବଟାକୁ ମାରିଲେ ଦୋଷ ଲାଗିବ ନାହିଁ, ନାହିଁ କ୍ଷତ୍ରିୟ ସେଇଟା ଧର୍ମ, ସେ ଜୀବର ବର ଉନ୍ନତ ଗତି ହେବ, କ୍ଷତି ହେବନି। ଯେମିତି କ୍ଷତ୍ରିୟମାନଙ୍କ ଦ୍ୱାରା ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ସିଧା ଯୁଦ୍ଧ କ୍ଷେତ୍ରରେ ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ସ୍ୱର୍ଗକୁ ଯାଆନ୍ତି। ଆଉ ଭାଇ ପୁଣ୍ୟ କରିକରି ଲୋକ ସ୍ୱର୍ଗକୁ ଯାଇପାରୁନି, ଧର୍ମଟା ପାଳନ କରିକି ଯିବ, ସୁଧର୍ମଟା ବଡ଼ ଶାସ୍ତ୍ରୀୟ ସୂକ୍ଷ୍ମ ରହିଛି ନା, ଏଇଟା ମହାଜନଙ୍କର କୃଷ୍ଣଙ୍କର ପ୍ରିୟ ଭକ୍ତ ଆଉ କୃଷ୍ଣ, ସେଥିପାଇଁ ସେ ଗୋଟିଏ କଥା କହିଦେଇଗଲେ ସେଟାକୁ ହଜମ କରିବା ବଡ଼ କଷ୍ଟ। ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା, ନିହିତ ଗୁହାୟା, ସମ୍ପ୍ରଦାୟଟା ଆଉ କ'ଣ, ଭଗବାନ ଭଗବତ ଶିକ୍ଷା ଯୋଉ ଭଗବାନଙ୍କର ଯୋଉ ଉଦ୍ଦେଶ୍ୟ, ତାଙ୍କର ଯୋଉ ଅବଦାନ, ତାଙ୍କର ଯୋଉ ଜ୍ଞାନାତି ସାର, ସବୁ ଜିନିଷ ଗୁଡ଼ିକ ସେ ସାଧୁ ହୃଦୟରେ ସବୁ ରିଜର୍ଭ ହେଇକି ରହିଛି। ଯଦି ସେଟା ରିଜର୍ଭ ଜିନିଷ, ଯେମିତି କହୁଥିଲେ ରିଜର୍ଭ ଫରେଷ୍ଟ ବୋଲେ, ଏଠି ପଶିପାରିବନି ତୁମେ, ବିଦେଶରେ ଯେଉଁ ରିଜର୍ଭ ଫରେଷ୍ଟ ରହିଛି ତା ଭିତରେ ପଶି, ସେ ଏରିଆକୁ ପଶିକି ପାରିବନି ତୁମେ, ତାର ଦେହ ରହିଥିବ ଗଛ ହାତ ମାରିବା ଛାଡ଼ା, ସେଟା ତାଙ୍କ ଦ୍ୱାରା ଯିଏ ଅନୁଗୃହୀତ ହୁଅନ୍ତି, ସାଧୁ ଯାହାକୁ କୃପା କରନ୍ତି, ସେ ଘଣ୍ଟା ଆସେ। ଏଇଟା ଆମେ ଯେଉଁ ପଢ଼ୁଛେ, ଏଇଟା ଆମର ଆବଶ୍ୟକ ନା ବୋଲି ଏମିତି କହିବାନି, କ'ଣ ମୋର ଗୀତା ହୁଅନ୍ତୁ କ'ଣ ପଢ଼ୁ, ସାଧୁ ତ କୃପା କଲେ ହବ, ଆରେ ଗୀତା ଭାଗବତ ପଢ଼ୁଛେ ସାଧୁଙ୍କୁ ପ୍ରାର୍ଥନା କରିବା ଏତିକି ମନେ ରଖ ଆଜି, କାରଣ ବେଳେବେଳେ ସବୁ କଥା କହି ହେବନି, ସେଥିପାଇଁ କେମିତି ଭାବୁଥିବ ମହାରାଜ ମନା କରୁଛନ୍ତି ପଢ଼ନି କୁହନି, ତା ଅର୍ଥ ତ ଆମେ ମନେ ରଖ ସବୁ କରୁଛ କେଉଁଥିପାଇଁ, କୃପାଟା ପାଇଁ। ଆଉ ସେଇଟା ତୁମର ପାଇଁ ବ୍ୟାକୁଳତା ଆସୁନି, ତୁମେ ପଢ଼ିବାର ମୂଲ୍ୟଟା ବି କିଛି ନାହିଁ ବୋଲି ଜାଣ, କାରଣ ସେଟା ତୁମକୁ ଆଉ ଦମ୍ଭ ଦର୍ପ ଅଭିମାନ ବଢ଼େଇବ, କାରଣ ତୁମେ ଆଉ ଗୋଟେ ଭିକାରୀ। ଲୋକ ପାଠ ପଢ଼ନ୍ତି ଜ୍ଞାନୀ ହେବା ପାଇଁ, ଆମେ 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 ଶାସ୍ତ୍ର ଜାଣିବା ଗୋଟେ ଭିକାରୀ ହେବା ପାଇଁ, ଗୋଟେ ଭିକ୍ଷୁକ ହେବା ପାଇଁ, ପ୍ରାର୍ଥୀ ହେବା ପାଇଁ, କୃପାର ପ୍ରାର୍ଥୀ ହେବା ପାଇଁ ମୋତେ ଆହୁରି କୃପା ଦରକାର। ମୁଁ ଗୋଟେ ଅତି ନୀଚ ଲୋକ ଜଗତରେ, ଯେତେ ଜଣ ଲୋକ ପଢ଼ୁଛନ୍ତି ସେ ବଡ଼ ହେଉଛନ୍ତି, ଆମେ ଯେତେ ପାଠ ପଢ଼ିବା ଏଥିରେ ଆମେ ଅତି ନୀଚ ହେବା, ତମେ ସେ ହିଁ ସେ କୃପା ପ୍ରାପ୍ତ ହେଇପାରିବ। ଯେମିତି ପଢ଼ିବା ମନା ନାହିଁ, ପଢ଼ୁଛେ କେବଳ ଏଇଥିପାଇଁ, ଏଇ କୃପାଟା ମୋର ଦରକାର, କୃପା ବିନା ମୋ ଜୀବନର କୌଣସି ସମସ୍ୟାର ସମାଧାନ ହେଇପାରିବ, କିଏ ସ୍ପିରିଚୁଆଲ ଜିନିଷ ମୋର ରିଭିଲ୍ ହେବନି, ଏଇଟା ଏଇ ଏସେନ୍ସ ଜଣେ ଜାଣିବ, ତା ମାନେ ଜଣେ ଭାଗବତ ପଢ଼ିବନି, ସିଦ୍ଧାନ୍ତ ଜାଣିବନି, କିନ୍ତୁ ବିପରୀତ ଦିଗରେ ନେଲା ମାନେ ତୁମ ଗଲା ଉଡ଼ିଯିବ, ଏ ଲାଭ ପୂଜା ପ୍ରତିଷ୍ଠା ଧନ ଆସି ପହଞ୍ଚିବ, ସମ୍ମାନ ଆସି ପହଞ୍ଚିବ, ଶେଷରେ ଗଲା ଭକ୍ତିରୁ ବଞ୍ଚିତ। ତେଣୁ ପ୍ରଭୁ ଅର୍ଜୁନକୁ ସେ କଥା କହିବେ, କ୍ଷତ୍ରିୟର ଆଉ କୌଣସି ମଙ୍ଗଳ ନାହିଁ ସୁଧର୍ମ ବିନା, ତେଣୁ ତୁମେ ଯୁଦ୍ଧ କର, ତୁମର କୌଣସି ପ୍ରତିକ୍ରିୟା ପାପର ପ୍ରତିକ୍ରିୟାକୁ ଭୋଗ କରିବା ପାଇଁ କୌଣସି ପ୍ରାଶ୍ଚିତ କରିବାର ଆବଶ୍ୟକ ନାହିଁ। ବଳଦେବୀ ଦେଶଙ୍କୁ ଟିକେ ଆମେ କାଲି ପଢ଼ିବା। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ।